ॐ नमो भगवते वासुदेवाय। श्रीमद्भागवतम दशम स्कंद 48 अध्याय श्लोक 24। सत्वं प्रबोध्य वसुदेव गृहेव तीर्णा सत्वं प्रबोध्य वसुदेव गृहेव तीर्णा सांसेन भारमपने तुम इहासि भूमे सांसेन भारम अपने तुम इहासि भूमे अक्वैणी सतवधेन सुरेतरांस अक्वैणी सतवधेन सुरेतरांस राज्ञां ममस्य च कुलस्य दशो वितन्वान् राज्ञां ममस्य च कुलस्य दशो वितन्वान् सत्वं प्रबोध्य वसुदेव गृहेव तीर्णा सांसेन भारम् अपनेतुमिहासि भूमे अक्वयणी सतवधेन सुरेतरांस राज्ञा ममस्य च कुलस्य दशो वितन्वान् सत्वं प्रबोध्य वसुदेव गृहेव तीर्णा सांसेन भारम् अपनेतुमिहासि भूमे अक्वयणी सतवधेन सुरेतरांस राजा ममस्य च कुलस्य दशो वितन्वान् सत्वं प्रबोध्य वसुदेव गृहेव तीर्णा सांसेन भारमपनेतुमिहासि भूमे अक्वयणी सतवधेन सुरेतरांस राजा ममस्य च कुलस्य दशो वितन्वान् सत्वं प्रबोध्य वसुदेव गृहेव तीर्णा सांसेन भारमपनेतुमिहासि भूमे अक्वयणी सतवधेन सुरेतरांस राजा ममस्य च कुलस्य दशो वितन्वान् हरे कृष्ण अभस्त भक्त सज्जन मातृवृंद आपण मानक आम ये भागवत कथा को स्वागत जनाऊ आम बहुत बड़ भाग्य ये भगवान गुणगान कर गुणगान आम निजे कले पाठ कले श्रवण करवा सब आमको सौभाग्य मिलला भगवान को मथुरा लीला आरंभ है मथुरा लीलें आम सब कथा शुणा 14-18 वर्ष काल पाखापी भगवान लीला चलिए मथुरा लीला 11 वर्ष काल चली वृंदावन लीला जो लीला को 39-40 अध्याय पर्यंत भगवान यू वृंदावन लीला को वर्णना करा वृंदावन लीला सब श्रेष्ठ लीला भगवान जिते लीला अच्छी जिते अवतार अच्छा श्रेष्ठ अवतार अच्छे भगवान कृष्ण स्वयं अवतार से तांकर जिते लीला अच्छी तीनो प्रकार लीला रही द्वारका लीला मथुरा लीला और वृंदावन लीला कि वृंदावन लीलाटा प्रथम वर्णना कराला कारण प्रथम 11 वर्ष काल पाखापाखि वृंदावन लीला कर 39 अध्याय पर्यंत कथा चलता 40 अध्याय पर्यंत तापर आरंभ है मथुरा लीला बर्तमान चलो पाखापाखि 50-50 अध्याय पर्यंत चलो आज सब लीला रहा सब द्वारका लीला 100 वर्षर ऊर्ध से चलता भगवान लीला 1100 18 100 139
କି କରିଛନ୍ତି 14 ଏମିତି ରହିଗଲେ 125ରୁ ଟିକିଏ ଅଧିକା। ଭାଗବତ ବର୍ଣ୍ଣନା କରି 125 ବର୍ଷରୁ ଉର୍ଦ୍ଧ୍ୱ ଆପଣ ଲୀଳା କଲେଣି ବୋଲି ଭାଗବତ ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯାହା ହଉ ଆମକୁ ସୌଭାଗ୍ୟ ମିଳିଲା ଆମେ ଏଇ ଭଗବାନଙ୍କ ଲୀଳାକୁ ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ, ସ୍ମରଣ କରିବା, ଏ ସୌଭାଗ୍ୟ ଆମର। ତେଣୁ ଏହି ଶ୍ଳୋକରେ କହୁଛନ୍ତି ପ୍ରଭୁ ସତ୍ୟଂ ପ୍ରଭୁ ଅଦ୍ୟା ବସୁଦେବ ଗୃହେବ ତେର୍ଣ୍ଣା ସେହି ଆପଣ ସତ୍ୟଂ ତା ପୂର୍ବ ଶ୍ଳୋକ ଯେଉଁ କହିଲା ନା ସେହି ଆପଣ ତୟୋଦିତୋୟଂ ଆପଣ ଉଦିତ ହୋଇଛନ୍ତି ଜଗତ ହିତାୟ ଆମେ ଗତକାଲି କହୁଥିଲେ ଜଗତ ହିତ ପାଇଁ ଆପଣ ଉଦୟ ହୋଇଛନ୍ତି ସେହି ପ୍ରଭୁ ଆପଣ ସେହି ପ୍ରଭୁ ନୁହେଁ କି ତୁମେ କ'ଣ ଗୀତ ସେଇ ପ୍ରଭୁ ନୁହ କି ତୁମେ କ'ଣ ଯଶୋଦା ଏଇ ଯେଉଁ ଦ୍ରୌପଦୀଙ୍କୁ ବସ୍ତ୍ର ଦେଇଥିଲେ ସେହି ପ୍ରଭୁ ନୁହେଁ କି ତୁମେ ଗଜରାଜକୁ ଉଦ୍ଧାର କରି ସେହି ପ୍ରଭୁ ନୁହେଁ କି ତୁମେ ଦ୍ରୌପଦୀଙ୍କୁ ବସ୍ତ୍ର ପ୍ରଦାନ କରି ସେହି ପ୍ରଭୁ ମୁଗୁଣୀକୁ ଉଦ୍ଧାର କରି ସେହି ପ୍ରଭୁ ନୁହେଁ କି ତୁମେ ଏଇଭଳି ଭାବରେ ସେହି ପ୍ରଭୁ ଆପଣ ସପ୍ରଭୁ କ'ଣ ସେ ଗୀତ ସେଇ ପ୍ରଭୁ ନୁହ କି ତୁମେ ମନେ ପଡ଼ୁନି ସେହି ପ୍ରଭୁ ସିଏ ଆଉ କେହି ନୁହନ୍ତି ସେଇ ସେଇ ଭଗବାନ ସ୍ୱୟଂ ଭଗବାନ କୃଷ୍ଣସ୍ତ ଭଗବାନ ସ୍ୱୟଂ ସେହି ପ୍ରଭୁ ସିଏ ସତ୍ୱଂ ପ୍ରଭୁ ସତ୍ୱଂ ପ୍ରଭୁ ଅଧ୍ୟ ପ୍ରଭୁ ସିଏ ହେଉଛନ୍ତି ପ୍ରକୃତିର ମାଲିକ ଯିଏ ଜାଣିବ ଭଗବାନ ହେଉଛନ୍ତି ମାଲିକ ତ୍ରିଭୁବନର ମାଲିକ ସେ ଶାନ୍ତିପ୍ରାପ୍ତ ହୋଇଯିବ। ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟ 28 ଶ୍ଳୋକରେ ଭଗବାନ ଭଗବତ ଗୀତାରେ କହିଲେ ଭକ୍ତାରମ ଜଗତପ୍ରସାଦ ସର୍ବଲୋକ ମହେଶ୍ୱରମ ସମସ୍ତ ଲୋକର ହେଉଛନ୍ତି ଈଶ୍ୱର ସିଏ ପ୍ରଭୁ ସିଏ ସମସ୍ତଙ୍କର ଈଶ୍ୱର। ଆଉ ଗୋଟେ ଶୈଳୀ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ କ'ଣ ସେ ଶ୍ଳୋକ ପ୍ରଭୁ ସାକ୍ଷୀ ଇତ୍ୟାଦି ସବୁ ଭଗବାନ ହେଉଛନ୍ତି ସବୁ କିଛି ସବୁ ମାଲିକ ହେଉଛନ୍ତି ସିଏ ସତ୍ୱଂ ପ୍ରଭୁ ଆମେ କିନ୍ତୁ ନିଜକୁ ମାଲିକ ବୋଲି ଭାବୁଛେ ସେଥିପାଇଁ ଆମେ ଦୁଃଖ ପ୍ରାପ୍ତ ହେଉଛେ। ଭଗବାନ ଯଦି ଭାବିବା ପ୍ରକୃତ ଇଏ ହେଉଛି ମାଲିକ ଆମେ ଆନନ୍ଦରେ ରହିବା ଶାନ୍ତିରେ ରହିବା। ସତ୍ୱଂ ପ୍ରଭୁ ଅଧ୍ୟ ବସୁଦେବ ଗୃହେବ ତେର୍ଣ୍ଣା ଅଧ୍ୟ କହିଲେ ସେହି ସମୟର କଥା ଆଜି 5534 ବର୍ଷ ତଳର କଥା ଭଗବାନଙ୍କ ଲୀଳା ଚାଲିଥିଲା ଭଗବାନ କୃଷ୍ଣଙ୍କର ସେହି ସମୟର ଲୀଳା ଅଧ୍ୟ ବସୁଦେବ ଗୃହେବ ତେର୍ଣ୍ଣ ବସୁଦେବ ଯେଉଁ ହେଉଛନ୍ତି ସୁରସେନଙ୍କ ପୁତ୍ର ବସୁଦେବ ସୁରସେନ ହେଉଛନ୍ତି ଦେବମିଡ଼ଙ୍କ ପୁତ୍ର ଏ ଯଦୁବଂଶରେ ସବୁ ଆସୁଛନ୍ତି ଯଦୁବଂଶୀ ଏମାନେ ସବୁ ବସୁଦେବ ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ୱ। ବସୁଦେବ ଭାଗବତ ଚତୁର୍ଦ୍ଦ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବସୁଦେବ ଶବ୍ଦର ଅର୍ଥ ହେଉଛି କ'ଣ ବସୁଦେବଙ୍କ କାହିଁକି ପୁତ୍ର ରୂପେ ଆସିଲେ ଭଗବାନ ବସୁଦେବ ଅର୍ଥ ହେଉଛି ଶୁଦ୍ଧ ସତ୍ୱ। ଭୌତିକ ଜଗତରେ ତିନୋଟି ଗୁଣ ରହିଛି ସତ୍ୱ ରଜତମ ତିନୋଟି ଗୁଣ ରହିଛି କିନ୍ତୁ ଯେଉଁମାନେ ଏଇ ଗୁଣରୁ ଉର୍ଦ୍ଧ୍ୱକୁ ଗଲେଣି ସେମାନେ ହେଉଛନ୍ତି ବସୁଦେବ 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 ଶବ୍ଦର ଆହୁରି ମଧ୍ୟ ଅନେକ ଅର୍ଥ ଅଛି ବସୁଦେବ ଶବ୍ଦର ଅର୍ଥ ହେଉଛି ଭଗବାନ କହିଲେ ଶିବଜୀ କହିଲେ ଚତୁର୍ଦ୍ଦ ସ୍କନ୍ଧରେ ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ ବସୁଦେବ ଶବ୍ଦର ଅର୍ଥ ହେଉଛି କ'ଣ ନା ବିଶୁଦ୍ଧ ସତ୍ୱ। ଆମେ ଯଦି ସେହି ସ୍ତରକୁ ଯିବା ଆମେ ଭଗବାନ ପ୍ରାପ୍ତ ହେବା ପୁତ୍ର ରୂପରେ ଯେଭଳି ଭାବରେ ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ ବସୁଦେବ ବାସୁଦେବଙ୍କୁ ପ୍ରାପ୍ତ ହୋଇଥିଲେ ସେହିଭଳି ଭାବରେ ଆମେ ମଧ୍ୟ ଭଗବାନ ପ୍ରାପ୍ତ ହେବା ବସୁଦେବ ଗୃହେ ବସୁଦେବ ଗୃହେ ଅବତୀର୍ଣ୍ଣ ଭଗବାନ ବସୁଦେବଙ୍କ ଗୃହରେ କ'ଣ ଅବତୀର୍ଣ୍ଣ ହୋଇଥିଲେ ଭଗବାନ କେଉଁଠି ଅବତୀର୍ଣ୍ଣ ହୋଇଥିଲେ ଭଗବାନ କଂସର ବନ୍ଦୀଶାଳାରେ ହୋଇଥିଲେ ସେଇଟା କ'ଣ ବସୁଦେବଙ୍କ ଗୃହ ଭାଗବତ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଯେତେବେଳେ ଦେବତାମାନେ ଯାଇ ସ୍ତୁତି କରିଥିଲେ ସେତେବେଳେ ଭଗବାନ କହିଥିଲେ ମୁଁ ଅବତୀର୍ଣ୍ଣ ହେବି ବସୁଦେବଙ୍କ ଗୃହରେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷତେ ତ ପ୍ରିୟାର୍ଥଂ ସମ୍ଭବତ ସୁରଶ୍ରିୟ ଏଇ ମେସେଜ୍ ଦେଇଥିଲେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ଦେଇଥିଲେ ବ୍ରହ୍ମା ସବୁ ଦେବତାମାନଙ୍କୁ କହିଲେ ସିନ୍ଧୁ ନଦୀ ତଟରେ ଯେଉଁ ରହିଛି ସିନ୍ଧୁ ନଦୀ ଗୁଣ କ୍ଷୀରସିନ୍ଧୁ ଯେଉଁ କ୍ଷୀରସାଗର ତୀରରେ ସେହି ତୀରରେ ଏଇ କଥା ସବୁ ହେଇଥିଲା ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ଆସିବେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ସାକ୍ଷାତ ସିଏ ଆସିବେ ଆଉ କିଏ ତାଙ୍କର ଅଂଶ ଆସିବେ ନାହିଁ ସେ ସ୍ୱୟଂ ଆସିବେ ଜନିଷ୍ୟତେ ଆସି ଭବିଷ୍ୟତ କାଳରେ କୁହାଗଲା ଆସିବେ, ତୁମେ ତୁମେ ଯାଇକିରି ସେଠି ସବୁ ଜନ୍ମ ନିଅ, ଭଗବାନ ଲୀଳାରେ ସାମିଲ ହେବ, ଆମକୁ ମଧ୍ୟ ସୁଯୋଗ ମିଳିବ। ଆମେ ଯଦି ବର୍ତ୍ତମାନ ଭଗବାନ କଥାରେ ସବୁ ସେବାରେ ରହୁଛେ, ସେହିଭଳି ଭାବରେ ଆମକୁ ଏ ଶରୀର ତ୍ୟାଗ କଲା ପରେ ଆମେ ଯାଇକି ଭଗବାନ ଲୀଳାରେ ସାମିଲ ହେବା। ସେଇମାନେ ସାମିଲ ହେଇଥିଲେ ଆମେ ସାମିଲ ହେଇପାରିବା ନାହିଁ, ତା ନୁହଁ, ଆମେ ମଧ୍ୟ ସାମିଲ ହେବା। ଭଗବାନ ଲୀଳା ମଧ୍ୟ ଚାଲିଛି, କେଉଁଠି ମଧ୍ୟ ଭଗବାନ ଆଜି ଅବତାର ନେଇଥିବେ, ନିତ୍ୟ ଲୀଳା ଏସବୁ। ଆମେ ଯଦି ଏଠି ସିଦ୍ଧି ପ୍ରାପ୍ତ ହେଇଗଲେ, ମୃତ୍ୟୁ ସମୟରେ ଯଦି ଭଗବାନଙ୍କ ସ୍ମରଣ ହେଲା, କରୁଣାରେ ହେଉ ବା ଅକରୁଣାରେ ହେଉ, ଯେଉଁଭଳି ଭାବରେ ହେଉ, ଭଗବାନଙ୍କ ସ୍ମରଣ ହେଇଗଲେ ଗଲା ଅସୁବିଧା କିଛି ନାହିଁ। ଯଦି ସ୍ମରଣ ହେଇଗଲା ତାହେଲେ ଯାଇକି ନେକ୍ସଟ ଭଗବାନ ଲୀଳାରେ ସାମିଲ ହେଇଯିବା, ଯାଇକିରି ଭଗବାନ ଲୀଳାରେ ବାଂଶ ଗ୍ରହଣ କରିବା। ଆଜି ଯେମିତି ବସୁଦେବଙ୍କ ଏଇ ରୂପାଗଲେ ଦେବତାମାନେ ସବୁ ଆସିକି ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିଛନ୍ତି ସବୁ। କିନ୍ତୁ ପ୍ରଶ୍ନ ହେଉଛି, ବସୁଦେବ ଗୃହରେ ଅବତୀର୍ଣ୍ଣ ହେଇଥିଲେ କି? ସେଠି କୁହାଯାଇଥିଲା ସେ କଥା, ଏଠି ମଧ୍ୟ କହୁଛନ୍ତି ଅକ୍ରୂର ବସୁଦେବ ଗୃହ ଅବତୀର୍ଣ୍ଣ। ବସୁଦେବଙ୍କ ଗୃହରେ କ'ଣ ଅବତୀର୍ଣ୍ଣ ହେଇଥିଲେ ଭଗବାନ, କିଏ କହିପାରିବେ? ଏଇଟା ସେ ତ ନନ୍ଦ ମହାରାଜଙ୍କ ଗୃହରେ ହେଇଥିଲେ, ସେଟା ହେଲା କଥା। ବସୁଦେବ ଗୃହରେ ହେଇଥିଲେ କି? ସେ ନନ୍ଦୀ ବନ୍ଦୀଶାଳାରେ ହେଇଥିଲେ, କଂସର ବନ୍ଦୀଶାଳାରେ। ଆଉ ବସୁଦେବ ଗୃହରେ କେଉଁଠି ହେଇଥିଲେ? ତାର ଉତ୍ତର ରହିଛି ନା ଆଉ, ଇଏ ଗୃହ ଅର୍ଥ କ'ଣ? ଗୃହ ନ ଗୃହମ ଗୃହମୁଚ୍ୟତେ, ଏ ଗୃହ ଗୃହ ନୁହଁ, ଗୃହିଣୀ ଗୃହମୁଚ୍ୟତେ, ଗୃହିଣୀ ହେଉଛନ୍ତି ଗୃହ। ଯେଉଁଠି ଗୃହିଣୀ ଅଛନ୍ତି ସିଏ ହେଉଛି ଗୃହ, ସେ ବନ୍ଦୀଶାଳା ହଉ ବା ଯେକୌଣସି ଶାଳା ହଉ, ଯେଉଁଠି ଦେବକୀ ରହିଛନ୍ତି ମାନେ ସେଇଟା ଗୃହ। ବସୁଦେବ ଗୃହ ହେଉଛି ସେଇଟା, ତାଙ୍କ ଗୃହିଣୀ ରହିଛନ୍ତି ସେଠି, ଦେବକୀ ରହିଛନ୍ତି ସେଠି, ମୁଁ ବସୁଦେବ ଗୃହେ। ଭଗବାନ କଥା ଶାସ୍ତ୍ର କଥା କ'ଣ ଭୁଲ ହେବ? ଆମେ ବୁଝିବାର ଭୁଲ ଅଛି, ଶାସ୍ତ୍ରରେ କିଛି ଭୁଲ ନାହିଁ। ଗୃହ ଅର୍ଥ ହେଉଛି ନ ଗୃହ ଗୃହ ମୁଚ୍ୟତେ, ଖାଲି ଘରେ ଜଣେ ଘରେ ରହିଛି ମାନେ ସେଇଟା ଗୃହ ନୁହଁ। ଆଉ ସେଇଟା କ'ଣ ନା, ସେଇଟା ଗୋଟେ ବେଳା ରହେ ବୋଲି କୁହାଯାଏ, ସେ ସର୍ପ ସହିତ ସମାନ, ସର୍ପର ଗୋବର ସହିତ। ଗୃହ କେଉଁଟା ନା ଗୃହିଣୀ, ସ୍ତ୍ରୀ ଯେଉଁଠି ଅଛି, ଗୃହିଣୀ ଯେଉଁଠି ରହିଛି ସିଏ ହେଉଛି ଗୃହ, ସେ ଯେଉଁଠି ଥାଉ ସେଇଟା ଗୃହ। ତେଣୁ ବସୁଦେବ ଗୃହେ, ଭଗବାନ ବସୁଦେବଙ୍କ ଗୃହରେ ଅବତୀର୍ଣ୍ଣ ହେଇଥିଲେ। ସେଇ କଂସର ବନ୍ଦୀଶାଳାରେ ମଧ୍ୟ ସେଇଟା ବସୁଦେବଙ୍କ ଗୃହ, ବସୁଦେବ ତାଙ୍କର ପତ୍ନୀ ରହିଛନ୍ତି, ଦେବକୀ ରହିଛନ୍ତି, ତେଣୁ ବସୁଦେବ ଗୃହେ। ସତ୍ୱଂ ପ୍ରବଦ୍ୟ ବସୁଦେବ ଗୃହେ ଅବତୀର୍ଣ୍ଣ, ଭଗବାନ ଯେଉଁ ବସୁଦେବଙ୍କ ଗୃହରେ ଅବତୀର୍ଣ୍ଣ ହେଇଥିଲେ ଏଇଟା କେହି ଜାଣିନଥିଲେ। ବସୁଦେବ ଦେବକୀ ଛଡ଼ା ଆଉ କେହି ଜାଣିନଥିଲେ, ଭଗବାନଙ୍କ ଭକ୍ତମାନେ ସବୁ ଜାଣନ୍ତି। ଦେବତାମାନେ ଆସିଥିଲେ, ଦେବତାମାନେ ସବୁ ଜାଣନ୍ତି, କାରଣ ଦେବତା ଭଗବାନ ଯେତେବେଳେ ମାଆଙ୍କର ଗର୍ଭରେ ଥିଲେ ସେମାନେ ସବୁ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଯେଉଁ ଗର୍ଭ ସ୍ତୁତି ରହିଛି, ତେଣୁ ଦେବତାମାନେ ସବୁ ଜାଣନ୍ତି ଭଗବାନ ଏଇ ବସୁଦେବଙ୍କ ଗୃହରେ ଆସି ମାନେ କ'ଣ ଦେବକୀଙ୍କର ବର୍ତ୍ତମାନ ସ୍ୱାଦେବୀ ସର୍ବ ଜଗନ୍ନିବାସ ନିବାସ ଭୂତା ନିତରାଙ୍ଗରେ ଯେ ଭୋଜେନ୍ଦ୍ର ଗେହେ ଅଗ୍ନିଶିଖେ ବୃଦ୍ଧା ସରସ୍ୱତୀ ଜ୍ଞାନ ଖଳେ ଯଥା ସତୀ। ଭଗବାନ ଯେତେବେଳେ ଦେବକୀଙ୍କର ଉଦରରେ ଆସି ଆଶ୍ରୟ ନେଉଛନ୍ତି ଗର୍ଭରେ, ସେହି ସମୟରେ ଶୁକଦେବ ଗୋସ୍ୱାମୀ ମନ ଦୁଃଖରେ ଶ୍ଳୋକଟି କହିଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଜଗନ୍ନିବାସ ଭଗବାନ ଯିଏକି ଜଗନ୍ନିବାସ, ସିଏ ଦେବକୀଙ୍କ ଗର୍ଭରେ ନିବାସ କରିଛନ୍ତି, ସା ଦେବକୀ ସର୍ବ ଜଗନ୍ନିବାସ ନିବାସ ହୁଏ ତା ନିତରଙ୍ଗ ନିରେଜେ, କିନ୍ତୁ ମାଆଙ୍କର ଗର୍ଭରେ ଥିଲେ ମଧ୍ୟ ଦେବକୀ ଏତେ ଶୋଭିତ ହେଉନଥିଲେ, କାରଣ ସେ ବନ୍ଦୀରେ ରହିଥିଲେ, କଂସର ବନ୍ଦୀଶାଳାରେ ରହିଥିଲେ, ଯେମିତି ସରସ୍ୱତୀ ଅଗ୍ନିଶିଖେ ବୃଦ୍ଧା, ଗୋଟେ ଅଗ୍ନିଶିଖା ରହିଛି ତାକୁ ଯଦି ବନ୍ଦ କରିଦେବା, ମାଠିଆଟିକୁ ଘୋଡ଼େଇଦେବା ତାହେଲେ ଦେଖାଯିବ ନାହିଁ, ବୃଦ୍ଧ ହେଇଯିବ। ସେହିଭଳି ଭାବରେ ଅଗ୍ନିଶିଖେ ବୃଦ୍ଧା ସରସ୍ୱତୀ ଜ୍ଞାନ ଖେଳେ ଯଥା ସତୀ, ଯେଉଁଭଳି ଭାବରେ ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି, ଯେଉଁଭଳି ଭାବରେ ସରସ୍ୱତୀ ଦେବୀ ଜଣଙ୍କର ଜୁହାରେ ସେ ସରସ୍ୱତୀ ରହିଛନ୍ତି, ସବୁ ତାଙ୍କର ବହୁତ ସୁନ୍ଦର ସୁନ୍ଦର କଥା ଅଛି, ବହୁତ ଜ୍ଞାନ ରହିଛି, ପ୍ରଭାବ ପ୍ରକାଶ ଦେଉଛି, ଜ୍ଞାନ ପ୍ରକାଶ ଦେଉଛି, କିନ୍ତୁ ସେ ଯଦି ଅସତୀ ହେଇଯିବେ, ଖଳ ବ୍ୟକ୍ତି ହେଇଯିବେ, ଖଳ ବ୍ୟକ୍ତି ହେଇଯିବେ, ସେ ଜ୍ଞାନକୁ ପ୍ରଚାର ଦେବେ ନାହିଁ, କାହାକୁ ଦେବେ ନାହିଁ, ନିଜେ ରଖିବେ ସେ ଜ୍ଞାନ। ଏଇଭଳି ଭାବରେ ସେ କଥା କୁହାଯାଇଛି। ତେଣୁ ବସୁଦେବଙ୍କର ଗୃହେ ଅବତୀର୍ଣ୍ଣ ହେଇଛନ୍ତି ଭଗବାନ, ଦେବତାମାନେ ଜାଣନ୍ତି ଆଉ ଭଗବାନ ଭକ୍ତମାନେ ଜାଣନ୍ତି, ଏଇଟାକୁ କେହି ଜାଣିନଥିଲେ। ଯେତେବେଳେ ଭଗବାନ ବଧ କଲେ, ଅରିଷ୍ଟାସୁରକୁ ବଧ କଲେ, ସେହି ସମୟରେ ଅରିଷ୍ଟେ ନିହତେ କଂସେ ଯାଇକରି କଂସ ପାଖରେ ନାରଦମୁନି କହିଦେଲେ। ନାରଦମୁନି କହିଲେ, କଂସ ତୁମର ଅଷ୍ଟମ ଗର୍ଭ କିଏ ଜାଣିଛ ଦେବକୀଙ୍କର, ଯାହାକୁ ଭୟ କରୁଛ ତୁମର ଶତ୍ରୁ ସେ କିଏ ନା କିଏ? ସେ କନ୍ୟା ପରା ନା ନା ସେ କନ୍ୟା ସେ ଯେଉଁ କହିଥିଲେ ତୁମର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି ନା ହଁ କିଏ ସିଏ କେଉଁଠି ନା ସିଏ ହେଉଛନ୍ତି ନନ୍ଦଙ୍କ ଗୃହରେ ଯିଏ ରହିଛନ୍ତି ସେଇ ସେଇ କୃଷ୍ଣ ସେଇ ହେଉଛନ୍ତି ବସୁଦେବଙ୍କର ଅଷ୍ଟମ ପୁତ୍ର। ହଁ କେମିତି ସେ ସେଠି ଗଲେ ନା ବସୁଦେବ ରଖିକି ଆସିଲେ? ହଁ ସତରେ ଏତେ ସବୁ ବ୍ୟବସ୍ଥା କରିଥିଲେ, ଏତେ ସୈନ୍ୟକୁ ରଖିଥିଲେ, ଏତେ ସିକ୍ୟୁରିଟି ଗାର୍ଡ଼ ରଖିଥିଲେ, ବନ୍ଦୀଶାଳା କରିଥିଲେ, ବିରାଟ ବିରାଟ ତାଲା ପଡ଼ିଥିଲା, କେତେ କ'ଣ ସେଇ ଥିଲା, ଆଉ ତା ଭିତରେ କେମିତି ସେ ଗଲେ ନା ଏଇଭଳି ଭାବରେ ଗଲେ? ହଁ ନାରଦମୁନି କହିଲେ ସାଙ୍ଗେ ସାଙ୍ଗେ କଂସ ଯାଇକିରି ବସୁଦେବ ଡକେଇ ପଠେଇଲା, ଡକେଇକିରି ହତ୍ୟା କରିବା ପାଇଁ ବସୁଲା ହେବ, ଏକ ଦୁଇ ତିନି କହିଲେ ଚୋଟ ମାରିଥାନ୍ତା, ଗୋଟେ ଖଣ୍ଡାରେ ମାରିଥାନ୍ତା, ଗୋଟେ ବେଗକୁ କାଟି ଦେଇଥାନ୍ତା, ଏଇଭଳି ଭାବରେ ନାରଦମୁନିଙ୍କ ସାମ୍ନାରେ ନାରଦମୁନି ଯାଇ ଖବର ଦେଲେ ଆଉ। ତେଣୁ ତିନ କହିବା ପୂର୍ବରୁ ନାରଦ କହିଲେ ରୁକ ରୁକ ସେଟା ରୁବ ଟିକେ ରୁହ, କ'ଣ ହେଲା ନା ତାଙ୍କୁ ହତ୍ୟା କରିଦେଲେ ଜାଣିଛ ତୁମର କ'ଣ ଅସୁବିଧା ହେବ ନା କ'ଣ? ନା ତୁମର ଶତ୍ରୁ ପଳେଇଯିବ ଆଉ ତାଙ୍କୁ ଜାଣିପାରିବ ନାହିଁ, ବର୍ତ୍ତମାନ ତ ବନ୍ଦୀ କରି ରଖ, ତାଙ୍କୁ ଯାଇକିରି ଆଣ, କୃଷ୍ଣ ବଳରାମଙ୍କୁ ଆଣ। ଏଇଭଳି ଭାବେ ବଳରାମ ମଧ୍ୟ ତାଙ୍କ ପୁତ୍ର, ଏଇଭଳି ସପ୍ତମ ସିଏ ସପ୍ତମ ଗର୍ଭ ସିଏ ହେଉଛି ବଳରାମ। ଏଇଭଳି ଭାବରେ ତାଙ୍କୁ କହି ତେଣୁ ଅକ୍ରୁରକୁ ପଠେଇକିରି ସେ ଆଣିଥିଲେ, ଅକ୍ରୁର ଯାଇଥିଲେ ଆଣିବା ପାଇଁ, ତେଣୁ ସେ ଅକ୍ରୁର ବର୍ତ୍ତମାନ ସ୍ତୁତି କରୁଛନ୍ତି ପ୍ରଭୁ ସତଂ ପ୍ରଭୁ ଅଦ୍ୟ ବସୁଦେବ ଗୃହେ ଅବତୀର୍ଣ୍ଣ, ପ୍ରଭୁ ଆପଣ ବସୁଦେବଙ୍କ ଗୃହରେ ଅବତୀର୍ଣ୍ଣ ହୋଇଛନ୍ତି। ସ୍ୱାଂସେନ ଭାର ପନେତ ମିହାସି ଭୂମି, ସ୍ୱାଂସେନ ଭଗବାନ ତାଙ୍କର ଅଂଶ ସହିତ ଆସନ୍ତି, ବଳରାମ ହେଉଛନ୍ତି ତାଙ୍କର ଅଂଶ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ଅସ୍ତୁ ଭଗବାନ ସ୍ୱୟଂ, ମୂଳ ଭଗବାନ ହେଲେ କୃଷ୍ଣ ଏବଂ ତାଙ୍କର ଅଂଶ ହେଲେ ବଳରାମ, ତାଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ। ହଁ ବଳରାମ ଠାରୁ ବହୁତ ବିସ୍ତାର ଆସୁଛନ୍ତି, ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏଇଭଳି ଭାବରେ ସଂକର୍ଷଣଙ୍କ ଠାରୁ ଅନେକ ବିସ୍ତାର ସବୁ ଆସୁଛନ୍ତି, କାରଣଦେବ ସାଇ ବିଷ୍ଣୁ, ଗର୍ଭଦେବ ସାଇ ବିଷ୍ଣୁ, କ୍ଷୀରଦେବ ସାଇ ବିଷ୍ଣୁ, ଏଇଭଳି ଭାବରେ ତାଙ୍କଠାରୁ ଅନେକ ଅବତାର ରାମାଦି ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍ ନାନାବତାର ମକରୋଦ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମଭବତ୍ ପରମ ଉପମାନୟୋ ଗୋବିନ୍ଦମାଦି ପୁରୁଷଂ ଦମହଂ ଭଜାମି। ଅନେକ ଅବତାର ଆସୁଛନ୍ତି ସେଇ କ୍ଷୀରୋଦକ ସାଇ ବିଷ୍ଣୁଙ୍କର ଠାରୁ ଅନେକ ଅବତାର ଆସୁଛନ୍ତି, ହିସାବ କରିବା ଗଣି ହେବ ନାହିଁ, ଗଣି ଗଣ ଚାଲିଥିବ ଶେଷ ହେବ ନାହିଁ, ଭଗବାନଙ୍କ ଅବତାର ଅବତାର ହିଁ ଅସଂଖ୍ୟା, କିନ୍ତୁ ମୂଳ ଭଗବାନ ଆପଣ ସ୍ୱାଂସେନ ମୁଁ କାହିଁକି ଆସିଲି ତାହେଲେ ନା ଭାର ମପନେତୁମ୍, ଏ ପୃଥିବୀର ଭାର, ପୃଥିବୀର ଭାର କ'ଣ? ଭୂମି, ଭୂମି କୁହାଗଲା ନା ଭାର ମପନେତୁମ୍ ଭୂମି ଇହ ଅସି ଭୂମି ଏ ଅପନେତୁମ୍ ଇହ ଅସି ଭୂମି, ଇହ କହିଲେ ପୃଥିବୀ ପୃଷ୍ଠର କଥା କୁହାଯାଉଛି, ଏଇଠି ଭୂମିର ଏଇଠି ଆପଣ ଜନ୍ମ ନେଲେ ଆବିର୍ଭାବ ହେଲେ, ଭୂମିର ଭାର କ'ଣ? କେତେ ପାହାଡ଼ ପର୍ବତ ନଦୀ ନାଳ ସମୁଦ୍ର ଇତ୍ୟାଦି କେତେ କ'ଣ ରହିଛି, କୋଟି 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 ଘର ହେଉଛି, କେତେ କ'ଣ ସବୁ ହୋଇଛି, ଶହେ ମହଲା ପଚାଶ ମହଲା ସବୁ ଘର ହେଉଛି, କେତେ କ'ଣ ରହୁଛି, ଏଇଟା ଭୂମି ଉପରେ ଭାର ନୁହଁ, ଭୂମିର ଭାର କେଉଁଟା? ପାପର ଭାର, ପାପର ଭାର ଅଷ୍ଟମ ସ୍କନ୍ଧରେ ଏକଥା କହୁଛନ୍ତି ବୀର ଜଣେ ମହାଜନ ବଳି, ତାଙ୍କର ଗୁରୁଙ୍କୁ କହୁ, ସେ ମଧ୍ୟ ଜଣେ କମ ବ୍ୟକ୍ତି ନୁହଁ, ତାଙ୍କ ଗୁରୁ ତାଙ୍କର ଗୁରୁ ମଧ୍ୟ ସିଏ ହେଉଛନ୍ତି କ'ଣ ନା ସିଏ ହେଉଛନ୍ତି କବି ନାମ ସୁନା କବି, ସିଏ ଜଣେ ଭଗବାନଙ୍କ ବିଭୂତି, ଇଏ ଜଣେ ମହାଜନ ସେ ଜଣେ ବିଭୂତି, ସାମାନ୍ୟ ବ୍ୟକ୍ତି ନୁହନ୍ତି, ତାଙ୍କ ଭିତରେ ଆଲୋଚନା ଚାଲିଛି, ବିଭୂତି ଭୁଲି ଯାଉଛନ୍ତି ଭଗବାନଙ୍କ କଥା, କିନ୍ତୁ ମହାଜନ ମନେ ପକାଇ ଦେଉଛନ୍ତି ସିଏ ପୃଥିବୀର ଭାର କ'ଣ, ମହାଜନ କହୁଛନ୍ତି ତୁମେ ବିଭୂତି କହୁଛନ୍ତି ତୁମେ ଟିକେ ମିଥ୍ୟା କହିଦେଉନ, ଏଇ ସମୟରେ ମିଥ୍ୟା କହିଲେ ଚଳିବ, କିନ୍ତୁ ମହାଜନ କହୁଛନ୍ତି ନା ନା ଏ ମିଥ୍ୟାର ଭାର, ଇଏ ପାପ, ପାପର ଭାରକୁ ଭୂମି ସହିପାରିବ ନାହିଁ, ଅଷ୍ଟମ ସ୍କନ୍ଧରେ ସେ ଶ୍ଳୋକଟି ଅଛନ୍ତି, ଅଷ୍ଟମ ସ୍କନ୍ଧ କେଉଁ ଅଧ୍ୟାୟ କ'ଣ କେତେ ସେଇଟା ଯେଉଁ ରହିଛି ଯେ କହୁଛନ୍ତି ଏଇଟା ହେଉଛି କୋଡ଼ିଏ ଅଧ୍ୟାୟରେ, ଅଷ୍ଟମ ସ୍କନ୍ଧ କୋଡ଼ିଏ ଅଧ୍ୟାୟ ଶ୍ଳୋକ ତିନିରେ ଶ୍ଳୋକ ଚାରିରେ କହୁଛନ୍ତି, ନହି ଅସତ୍ୟାତ୍ ପରୋ ଧର୍ମ, ସତ୍ୟ ବା ମିଥ୍ୟା ଠାରୁ ଆଉ କିଛି ବଡ଼ ଧର୍ମ ଅଧର୍ମ, ବଡ଼ ଧର୍ମ ନାହିଁ, ବଡ଼ ଅଧର୍ମ ନାହିଁ। ମିଥ୍ୟା ହେଉଛି ସବୁଠୁ ବଡ଼ ଅଧର୍ମ। ଧର୍ମର ଚାରିପାଦ ରହିଛି, ଅଧର୍ମର ଚାରିପାଦ ରହିଛି। ଧର୍ମର ଚାରିପାଦ କ'ଣ? ତପ, ଶୌଚ, ଦୟା, ସତ୍ୟ। ଇତି ପାଦା କୃତେ କୃତା। ଧର୍ମର ଚାରିପାଦ ହେଉଛି ତପସ୍ୟା, ଶୌଚ, ଦୟା ଏବଂ ସତ୍ୟ। ସତ୍ୟ ହେଉଛି ଗୋଟେ ଧର୍ମର ପାଦ। ସେହିଭଳି ଭାବରେ ସତ୍ୟର ଚାରିପାଦ ରହିଛି, ଏ କ'ଣ ଅଧର୍ମର ଚାରିପାଦ ମଧ୍ୟ ରହିଛି। ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା। ଦ୍ୟୁତ କ୍ରୀଡ଼ା କହିଲେ ଅସତ୍ୟ ସେଠି ରହିଛି, ଦ୍ୟୁତଂ। ତେଣୁ ଏହିଭଳି ଭାବରେ ଏ ଯେଉଁ ରହିଛି ଅସତ୍ୟା ପର ଅଧର୍ମ, ଅସତ୍ୟ ଠାରୁ ଆଉ ବଡ଼ ଧର୍ମ ନା ଅଧର୍ମ ନାହିଁ। ଇତି ହେବା ଚ ଭୂରିଅଂ। ଭୂମିଦେବୀ କଥା କହିଛନ୍ତି, ଆଉ କେହି କହିନାହାନ୍ତି। ଭୂମିଦେବୀ ତାଙ୍କ ଉପରେ ଭାର ହେଉଛି ସେଇଟା, ଭୂମିର ଭାର ହେଉଛି ଅସତ୍ୟ ବା ଅନ୍ୟ ସବୁ ରହିଛି ମଧ୍ୟ, ସବୁଠାରୁ ଶ୍ରେଷ୍ଠ ଭାର ହେଉଛି ଅସତ୍ୟ ବା ମିଥ୍ୟାର ଭାର। ସର୍ବସ୍ୱଡ଼ୁ ମଳମ ମାନି, ଭୂମିଦେବୀ କଥା କହିଛନ୍ତି, ମୁଁ ସବୁ ସହିପାରିବି, ରୀତେ ଅଳିକମ୍ ପରମ ନରମ। କିନ୍ତୁ ଏ ଅଳିକ, ଅଳିକ କହିଲେ ଏଇ ଯେଉଁ ପାପର ଭାରକୁ ମୁଁ ସହିପାରିବି ନାହିଁ। ଅଳିକ ପରମ, ଅଳିକ ପରମ ନରମ, ରୀତେ ଅଳିକ ପରମ ନରମ। ତେଣୁ ଏ ଯେଉଁ ରହିଛି ଭୂମି ଉପରେ ଏସବୁ ଭାର ରହିଛି ଭୂମି, ସେଥିପାଇଁ ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ କଥା କୁହାଗଲା, ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଥିଲେ ସୁଖଦେବ ଗୋସ୍ୱାମୀ। ନବମ ସ୍କନ୍ଦ ଚବିଶ ଅଧ୍ୟାୟରେ ତିନି ଚାରି ଶ୍ଳୋକରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଦେଇଥିଲେ। ଆଉ ପରୀକ୍ଷିତ ମହାରାଜ ସେ କ'ଣ ସାଧାରଣ ଶ୍ରୋତା ନା କ'ଣ? ସେ କହିଲେ ପ୍ରଭୁ ଏ ଭଗବାନଙ୍କ ଲୀଳାକୁ ଏତେ ସଂକ୍ଷେପରେ ବର୍ଣ୍ଣନା କଲେ ହେବ, ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ବିସ୍ତାର ଆରମ୍ଭ କଲେ ସୁଖଦେବ ଗୋସ୍ୱାମୀ। ଏଇଠୁ ଆରମ୍ଭ ହେଲା, ଭୂମି ଦୃପ୍ତ ନୃପ ବ୍ୟାଜ ଦୈତାନିକ ଶତାୟୁତ ଆକ୍ରାନ୍ତ ଭୂରି ବାହାରଣ ବ୍ରହ୍ମାଣ ଶରଣ ଯଦୁ। ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଭଗବାନଙ୍କ ଲୀଳା, ଅବତାର ଲୀଳା। ଅବତାର ଲୀଳା ବୁଝିବା ପାଇଁ ହେଲେ ଏସବୁ କଥା ରହିଛି, ବହୁତ ତିନି ଚାରୋଟି ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ଅବତାର ବିଷୟରେ ଦଶମ ସ୍କନ୍ଦରେ। ତେଣୁ ଏଠି କହୁଛନ୍ତି ଭୂମି ଦୃପ୍ତ ନୃପ ବ୍ୟାଜ, ଏଇ ଯେଉଁ ସେହି ସମୟରେ ଯେଉଁ ରାଜାମାନେ ଥିଲେ ସବୁ ବ୍ୟାଜ, ଖାଲି ନାଁକୁ ରାଜା, କିନ୍ତୁ ସେମାନେ ସବୁ ହେଉଛନ୍ତି କ'ଣ ଅସୁର ସବୁ। ତାଙ୍କର ବହୁତ ଗର୍ବ ଥିଲା, ଆମେ ସବୁ ରାଜା ବୋଲି। ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନିକ ଶତାୟୁତ, ଶହ ଶହ ଅୟୁତ ଅୟୁତ ସବୁ ଦଶ ଦଶ ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟା, ସେମାନେ ସବୁ ଦୈତ୍ୟ ସବୁ, ଦୈତ୍ୟାନିକ ଶତାୟୁତ ଆକ୍ରାନ୍ତ ଭୂରି ଭାରଣ, ଭୂରି ଏତେ ଭାର ହେଇଗଲା, ତେଣୁ ଭୂମିଦେବୀ ଆଉ ସହିପାରିଲେ ନାହିଁ, ତେଣୁ ଗଲେ ବ୍ରହ୍ମାଙ୍କ ପାଖକୁ ଗଲେ। ତେଣୁ ବ୍ରହ୍ମାଙ୍କର ଡ୍ୟୁଟି ଅଲଗା, ବ୍ରହ୍ମାଙ୍କର ଡ୍ୟୁଟି ହେଉଛି ସେ ସୃଷ୍ଟି କରିବେ, ପାଳନ ଦାୟିତ୍ୱ ରହିଛି ଆଉ ଜଣଙ୍କର ବିଷ୍ଣୁଙ୍କ ପାଖକୁ। ତେଣୁ ସେ ବ୍ରହ୍ମା ଗଲେ ଶିବଙ୍କୁ ନେଇକରି ସବୁ ଦେବତାମାନଙ୍କୁ ନେଇକରି ଗଲେ, ତତ୍ରଗତ୍ୱା ଜଗନ୍ନାଥଙ୍କ ଦେବ ଦେବ ଜଗତ ତତ୍ରଗତ୍ୱା ଜଗନ୍ନାଥଙ୍କ ଦେବ ଦେବ ଜଗତ୍ପତେ ପୁରୁଷଂ ପୁରୁଷ ସୂକ୍ତେନ ଉପତସ୍ଥେ ସମାହିତ। ତେଣୁ କ୍ଷୀର ସମୁଦ୍ର ନିକଟରେ ଯାଇକରି ଜଗନ୍ନାଥଙ୍କ ପାଖରେ ଯାଇକରି ଶିବଜୀ ଅନ୍ୟ ଦେବତାମାନଙ୍କ ସହିତ ମୁନି ଋଷିମାନଙ୍କ ସହିତ ଯାଇକରି ଭଗବାନ ସ୍ତୁତି କରିଛନ୍ତି, ପୁରୁଷ ସୂକ୍ତ ମନ୍ତ୍ରରେ ସ୍ତୁତି କରିଥିଲେ ଦେବଦେବ। ତେଣୁ ଏହିଭଳି ଭାବରେ ସ୍ତୁତି କରିଥିଲେ, ତେଣୁ ଭଗବାନ କହିଥିଲେ ମୁଁ ଆସିବି ବୋଲି। ତେଣୁ ଏଇଠି କହୁଛନ୍ତି ଇଏ ହେଉଛି ଭୂମି ଉପରେ ଭାର, ଅସତ୍ୟର ଭାର ବା ପାପର ଭାରକୁ ସହିପାରିବେ ନାହିଁ ଭୂମିଦେବୀ, ଆଉ ସବୁ ସହିଦେବେ। ତୁମେ ଯାହା କୋଡ଼ାକୋଡ଼ି ହଣାହାଣି କେତେ କ'ଣ କରୁଛ, ସକାଳୁ ଉଠିଲେ ଆମେ ଯାଇକି ଧାଣୁଛେ ଭୂମିକୁ, ସେଥିପାଇଁ ଗୋଟିଏ ବର୍ଷରେ ଗୋଟିଏ ଦିନ ଲଗା ଭୂମି ନ ହାଣ, ଭୂମି ନ ହାଣ, ଭୂମିକୁ ହାଣ ନା, ଗୋଟିଏ ଦିନ ହେବ ସେ ରାଜ ସମୟରେ ଭୂମିକୁ ହାଣ ନା, କେତେ କିଏ କ'ଣ ସବୁ କରୁଛି ଭୂମି ଉପରେ ଅତ୍ୟାଚାର କେତେ କ'ଣ ହେଉଛି, କିନ୍ତୁ ଭୂମି କିଛି ଅସୁବିଧା ନାହିଁ, ସବୁ ସହି ନେଉଛି ସେଇଟା ଭୂମି। ସେ ଆମକୁ ଖାଦ୍ୟ ଦେବ, ସବୁ ବ୍ୟବସ୍ଥା କରାଯାଇଛି, ଭଗବାନ ଏଇଭଳି ଭାବରେ ଭୂମିକୁ ତିଆରି କରିଛନ୍ତି, ସବୁ ଦେବ ସେ ପ୍ରଦାନ କରିବ, ତାକୁ ଖୋଳିକରି ଇଏ କଲେ ତା ଭିତରୁ ସବୁ ବାହାରିବ, ଗୋଟିଏ ମଞ୍ଜି ପକେଇଦେଲେ ଶହେଟି ମଞ୍ଜି ବାହାରିବ, ଲକ୍ଷେ ମଞ୍ଜି ବାହାରିବ, କୋଟିଏ ମଞ୍ଜି ବାହାରିବ। ଏ ଗ୍ରେନ୍ ଆଜବିକ ଆଜ ହ୍ୟାଣ୍ଡ ସେକ୍ ଗୋଟେ ରହିଛି, ରୋଷିଆର ଜଣେ ଥିଲେ ରଚନା କରିଥିଲେ, ସେ ଟଲଷ୍ଟୟ, ଯେଉଁ ଟଲଷ୍ଟୟ ରଚନା କରିଥିଲେ ସେଇଟା ଆମର ଶ୍ରୀମଦ ଗୌରବନ୍ଦ ସିଂ ମହାରାଜ କହୁଥିଲେ ଏ ଗ୍ରେନ୍ ଆଜବିତ ଆଜ୍ ହେଣ୍ଡ ସେକ୍ ଗ୍ରେନ୍ ଆମେ ଦେଖୁଛୁ ଛୋଟ ଛୋଟିଆ ଗ୍ରେନ୍ ସବୁ ରହିଛି ଗୋଟେ କୁକୁଡ଼ା ଅଣ୍ଡା ଭଳିଆ ହେଣ୍ଡ ସେକ୍ କୁକୁଡ଼ା ଅଣ୍ଡା ଭଳିଆ ସବୁ ରହୁଥିଲା ତେଣୁ ସେଇଟାକୁ ପିଲାମାନେ ଖେଳୁଥିଲେ ସେଥିରେ ଖେଳି ଦେଖିକି ଆଉ ଟିକେ ଟିକେ ଆମର ଗୌରମୋହନ ପ୍ରଭୁଙ୍କ ଭଳି ଲୋକ ଯାଇକରି ଯେଉଁ ବୁଜୁର୍ଗ ଯେଉଁମାନେ ଯେଉଁମାନେ ଟିକେ ବହୁତ ଜ୍ଞାନୀ ବ୍ୟକ୍ତି ସେମାନେ ଦେଖିଲେ ଆରେ ଏଇଟା ଗୋଟେ ଅଦ୍ଭୁତ ଜିନିଷ ଏଥିରେ ତୁମେ କ'ଣ ଖେଳୁଛ କାହିଁକି ନେଇକି ରାଜାଙ୍କୁ ଦେଇଦେଲେ ରାଜାଙ୍କୁ ରାଜା ଦେଖିଲେ ଏଠି କ'ଣ ଜିନିଷ କିଛି ଜାଣିପାରିଲେ ନାହିଁ କ'ଣ ଜିନିଷ କିଛି ବୁଝିପାରିଲେ ପଣ୍ଡିତମାନେ କହିଲେ ପଣ୍ଡିତମାନେ କୁହ କ'ଣ ଜିନିଷ ଯଦି ନ କହିବ ତ ମୁଣ୍ଡ କାଟ ହେବ ପଣ୍ଡିତମାନଙ୍କୁ ଚିନ୍ତା ପଡ଼ିଗଲା ସେ ଜଣେ ପଣ୍ଡିତ କ'ଣ କରିଥା ମୁଖ୍ୟ ହେଡ୍ ପଣ୍ଡିତ ଯିଏ ଆମର ଯେମିତି ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ ବସିଛନ୍ତି ଏଠି ସେଇଭଳି ଭାବେ ହେଡ୍ ପଣ୍ଡିତ ଜଣେ ଅଛନ୍ତି ସିଏ ତାକୁ ନେଇକରି ରଖିଛନ୍ତି ଝରକା ପାଖରେ ରଖିକି ଚିନ୍ତା କରୁଛନ୍ତି କାଲି ସକାଳେ ମୁଣ୍ଡ କାଟ ହେବ ଏହି ସମୟରେ ଗୋଟେ ଆସିଲା ପକ୍ଷୀଟେ ଆସିଲା ଥଣ୍ଟ ମାରିଦେଲା ସେଟା ଖଣ୍ଡ ହୋଇଗଲା ହଁ ଜାଣିଲେ ଏଇଟା ଗୋଟେ ଗ୍ରେନ୍ ଏଇଟା ଗୋଟେ ଶସ୍ୟ ତେଣୁ ରାଜାକୁ ନେଇକି ଦେଲେ ରାଜାକୁ ନେଇକି କହିଲେ ମୁଣ୍ଡ କାଟ ହୋଇଯାଇଥାନ୍ତ ରକ୍ଷା ପାଇଗଲେ ଆନନ୍ଦରେ ଯାଇ କହିଲେ ଆଜ୍ଞା ମହାରାଜ ଏଇଟା ହେଉଛି ଗୋଟେ ଶସ୍ୟ ହଁ ଶସ୍ୟ ଏବେ କେଉଁଠି ହେଉଥିଲା କେବେ ଫଳୁଥିଲା କୁହ ଏ ପଣ୍ଡିତମାନଙ୍କର ଏଇଟା ଆମର ଡିପାର୍ଟମେଣ୍ଟ ନୁହଁ ଏଇଟା ହେଉଛି ଆଗ୍ରିକଲଚର ଡିପାର୍ଟମେଣ୍ଟ ବାଲା ଯିଏ ଅଛନ୍ତି ତାଙ୍କୁ କୁହ କୃଷକମାନଙ୍କୁ କୁହ ତୁମର ଯେଉଁ ବୃଦ୍ଧ କୃଷକ ଅଛନ୍ତି ବ୍ୟକ୍ତି ଅଛନ୍ତି ତାଙ୍କୁ ପଚାରିଲେ ସେ କହିପାରିବେ ଆମେ କିଛି କହିପାରିବୁ ନାହିଁ ତେଣୁ ଖୋଜାଗଲା ରାଜ୍ୟ ସାରା ଖୋଜି ଖୋଜି ଜଣେ ବୃଦ୍ଧ ବ୍ୟକ୍ତି ପାଇଲେ ଏଭଳି ବୃଦ୍ଧ ବ୍ୟକ୍ତି ଆଖିକୁ ଦିଶୁନାହିଁ କାନକୁ ଶୁଭୁ ନାହିଁ ଦୁଇଟି ବାଡ଼ି ଧରିକି ଚାଲୁଛନ୍ତି ଧୀରେ ଧୀରେ କରି ଚାଲୁଛନ୍ତି ଏଇଭଳି ବୃଦ୍ଧ ବ୍ୟକ୍ତି ଅଣାଗଲା ରାଜା ପଚାରିଲେ ସେ ଗ୍ରେନ୍କୁ ଦେଖିକି ପଚାରିଲେ ଦେଖିଲ ଏଭଳି ଗ୍ରେନ୍ ଦେଖିଛ ତୁମ ଜୀବନରେ ଜୋରରେ କ'ଣ କହିଲେ ଆଜ୍ଞା ଶୁଭୁନି କଥା କାଲା ହେଇଗଲେଣି ବୃଦ୍ଧ ହେଇଗଲେ ଏଇସବୁ ଅବସ୍ଥା ଆସିବ କାନକୁ ଶୁଭିବ ନାହିଁ ଆଖିକୁ ଦୂଷିବ ନାହିଁ ଏଇସବୁ କଥା ଆସିବ ସବୁ ବୃଦ୍ଧ ଅବସ୍ଥା ହଁ ଜୋରରେ କହିଲେ ମାଇକ୍ ଲଗେଇକିରି କହିଲେ ଏଭଳି ଦେଖିଛ ନା ମୁଁ ଏଇଟା ଦେଖିଲେ ମୋ ପୁଅକୁ ପଚାର ତମର ପୁଅ ଅଛି ନା ହଁ ମୋ ପୁଅ ଅଛି ସେ ପୁଅକୁ ଡକା ହେଲା ସେ ପୁଅ ଆଉ ଟିକେ ତେଜ ଅଛି ତାଠୁ ଅଧିକ ବୟସ କିନ୍ତୁ ଆଉ ଟିକେ ତେଜ ଅଛି ଗୋଟିଏ ବାଡ଼ି ଧରି ଚାଲୁଛି ତାକୁ ଯେତେବେଳେ ପଚରା ଗଲା ସେ କହିଲା ନା ମୁଁ ଏଇଟା ଦେଖିନାହିଁ ମୋ ପୁଅକୁ ପଚାର ତମ ପୁଅ ବି ଅଛି ନା ହଁ ଆଉ ସେ ପୁଅ ଯେତେବେଳେ ଆସିଲା ସିଏ ପୁଅ ଟୋକା ଭଳିଆ ରହିଛି ଆମର ଆଦିକୃଷ୍ଣ ଭଳି ଡଙ୍ଗ ଡଙ୍ଗ ହେଇ ଚାଲି ଆସୁଛି ତାର କୌଣସି ବାଡ଼ି ଫାଡ଼ି ଦରକାର ନାହିଁ କିଛି କାନକୁ ବଢ଼ିଆ ଶୁଭୁଛି ଆଖିକୁ ବଡ଼ ଦୁଶୁଛି ସବୁ ବଢ଼ିଆ ରହିଛି ତାକୁ ପଚାରିଲେ ଏଭଳି ଦେଖିଛ ଏ ଗ୍ରେନ୍ କେଉଁଠି ଦେଖିଛ ନା ହଁ ଆମ ବେଳେ ହେଉଥିଲା ଏଇଟା ନା କେଉଁଠି ହେଉଥିଲା ନା ଆମ ବେଳେ କିଛି ଇୟର୍ ମାର୍କ ନଥିଲା ଏଇଟା ଆମକ ସେଇଟା ଆମକ ଏଇଟା ଆମକ ଏଇଟା ଗୌରମୋହନଙ୍କ ଜାଗା ଏଇଟା ଆମଙ୍କ ଜାଗା ଏସବୁ କିଛି ଇୟର୍ ମାର୍କ ନଥିଲା ସବୁ ହିସାବ ଆସମ ଇଦମ୍ ବିଶ୍ୱମ ସବୁକିଛି ଭଗବାନଙ୍କର ଯାହାର ଯେତିକି ଦରକାର ସେ ସେତିକି ବ୍ୟବହାର କରୁଥିଲେ ଏଇଟା ସତ୍ୟ ନିର୍ଦ୍ଧାରଣ ହୋଇନଥିଲା ଏଇଟା ତାଙ୍କର ସେଇଟା ତାଙ୍କର ସେଇଟା ତାଙ୍କର ଏସବୁ ନଥିଲା ଯାହାର ଯାହା ଦରକାର ସେ ସବୁ କରୁଥିଲେ ଚାଷ କରିକି ଚଳୁଥିଲେ ଗୋଟିଏ ମଞ୍ଜି ଲଗେଇଲେ ତ ବିରାଟ ବଡ଼ ଫଳ ହେଲା ମଞ୍ଜି ହେଲା ବିରାଟ ବଡ଼ ଫଳ ଫସଲ ବାହାରିଲା ଆଉ କ'ଣ ଅସୁବିଧା ଅଛି ଗ୍ରେନ୍ ଆଜିକି ଆଜି ହେଲ୍ଥ ସେକ୍ ଏ ମହିର ସେହିଭଳି ଭାବରେ ଶକ୍ତି ରହିଛି ସର୍ବକାମ ଦୁଗା ମହି ଆମେ ଶୁଣୁଛେ ଭଗବାନ ରାମଚନ୍ଦ୍ରଙ୍କର ରାଜ୍ୟ ଭଗବାନ କୃଷ୍ଣଙ୍କ ରାଜ୍ୟରେ ସବୁକିଛି ମହିରେ ପୃଥିବୀରେ ସବୁକିଛି ଫସଲ ଆସିବ ଯାହାର ଯେତିକି ଆବଶ୍ୟକ ସବୁ ମିଳିବ କିଛି ଅସୁବିଧା ନାହିଁ ନୋ ସ୍କାର୍ସିଟି ତେଣୁ ଏଇ ଯେଉଁ ଭାର ହେଉଛି ଭୂମିର ଭାର ହେଉଛି ଏଇଭଳି ଭାର ପାପର ଭାର ତେଣୁ ଶ୍ୱାସେନ ଭାରମ ଅପନେତୁ ଇହାସ ଭୂମି ପ୍ରଭୁ ଆପଣ ଏଇ ଭାରକୁ ହରଣ କରିବା ପାଇଁ ଆସିଛନ୍ତି ଆପଣ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତା ଭଗବାନ ମଧ୍ୟ ସେ କଥା କହିଲେ ସାଧୁମାନଙ୍କୁ ସେ ଆନନ୍ଦ ଦେବେ ସାଧୁମାନେ କେଉଁଥିରେ ଆନନ୍ଦ ନେବେ ସାଧୁମାନେ କେଉଁଥିରେ ଆନନ୍ଦ ନେବେ ନା ଭଗବାନ କଥାରେ ବା ଭଗବାନଙ୍କ ସେବାରେ ଭଗବାନ ସେବାରେ ମଚିତ ମତଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ସୁମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ ଭଗବାନ କଥା କହିକରି ନିଜ ନିଜ ଭିତରେ ଚିତ୍ତରେ ଭଗବାନଙ୍କ ସବୁ ରହିଛି ଭଗବାନଙ୍କର ଅନୁଭୂତି ସବୁ ରହିଛି ମଦଗତ ପ୍ରାଣ ଭଗବାନ ପାଇଁ ପ୍ରାଣ ଉଦ୍ଦିଷ୍ଟ ହୋଇଛି ତେଣୁ ସେମାନେ ଯେତେବେଳେ ମିଳିତ ହୁଅନ୍ତି ସେମାନେ ଭଗବାନ କଥା କୁହନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଏଇଥିରେ ସେମାନେ ଆନନ୍ଦିତ ହୁଅନ୍ତି, ଇଏ ଭଗବାନଙ୍କ ଲୀଳାକୁ ସେମାନେ ବର୍ଣ୍ଣନା କରନ୍ତି, ଆଲୋଚନା କରନ୍ତି। ତେଣୁ ଇଏ ହେଉଛି ପରିତ୍ରାଣ ବିନାଶ ଦୁଷ୍କୃତମାନଙ୍କୁ, ଚାରି ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି। ନମାଂ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ପ୍ରଭୃତ ଜ୍ଞାନ ଆଶ୍ରମ ଭାବ ମା ସୀତା। ଚାରି ପ୍ରକାର ଦୁଷ୍କୃତ ବ୍ୟକ୍ତି ରହିଛନ୍ତି, ଯେଉଁମାନଙ୍କର କୌଣସି କୃତି ନାହିଁ, କୌଣସି ପୁଣ୍ୟ ନାହିଁ, ସେମାନେ ସବୁ ମାନେ ଚାରି ପ୍ରକାର। ଗୋଟେ ହେଉଛି ନରାଧମ, ନରାଧମ କହିଲେ 4,00,000 ପ୍ରକାର ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ଏବଂ ଯେଉଁମାନେ ମୂର୍ଖ ସେମାନେ ଭଗବାନଙ୍କ ଶରଣ ଯାଆନ୍ତି ନାହିଁ, ଦୁଷ୍କୃତ ସେମାନେ। ଏବଂ ଯେଉଁମାନଙ୍କ ପାଖରେ କିଛି ଜ୍ଞାନ ରହିଛି ସେଇଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ଏବଂ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର। ତେଣୁ ଏମାନଙ୍କୁ ଆପଣ ବିନାଶ କରିକିରି ତାଙ୍କ ପ୍ରତି ଅମଙ୍ଗଳ କରନ୍ତି। ଜଗତି ହିତାୟ ଗତକାଲି ଶୁଣୁଥିଲେ, ତାଙ୍କର ମଧ୍ୟ ହିତ କରନ୍ତି, ମଙ୍ଗଳଂ ସିଏ ସବୁବେଳେ ସବୁ ଅବସ୍ଥାରେ ମଙ୍ଗଳ। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ପୁରୁଷୋତ୍ତମ। ସବୁ ଅବସ୍ଥାରେ ସେ ମଙ୍ଗଳମୟ, ଯାହା କଲେ ମଧ୍ୟ ସେ ମଙ୍ଗଳ ପ୍ରଦାନ କରନ୍ତି। ତେଣୁ ଏ ଯେଉଁ ଭୂମେ ବାହାର ଅପନେତୁମ, ଯେଉଁ ବାହାର ଅପହରଣ କରିବା ପାଇଁ ଆପଣ ଆସିଛନ୍ତି ପ୍ରଭୁ, ଅକ୍ଷୁଣୀ ଶତବଧେନ ସୁରେତରାଂଶ, ଏ ଶହ ଶହ ଅକ୍ଷୁଣୀ, ଗୋଟିଏ ଅକ୍ଷୁଣୀ ସୈନ୍ୟ ହେଉଛି କେତେ, 218,700, ଇଏ ହେଉଛି ଗୋଟିଏ ଅକ୍ଷୁଣୀ ସୈନ୍ୟର ସଂଖ୍ୟା। ଏହିଭଳି ଭାବରେ ଶହ ଶହ କ'ଣ ଏଇମାନେ ଅସୁରମାନଙ୍କୁ ବଦ୍ଧ କରିବେ। ସୁରେତର ସୁର ଇତର ଯେଉଁମାନେ, ସୁର ଏବଂ ଅସୁର ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଭୌତିକ ଜଗତରେ, ଏ ବର୍ଣ୍ଣନା କରାଯାଇଛି। ଦ୍ୱାବିମୋ ପୁରୁଷ ଲୋକେ କ୍ଷୀରସାକ୍ଷର ଏବଚ, ଧୂଭୂତ ସ୍ୱର୍ଗେ ଲୋକେସ୍ମିନ୍ ଦୈବ ଏସୁର ଏବଚ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେ କଥା, ଏବଂ ଅନ୍ୟ ପୁରାଣରେ ମଧ୍ୟ କୁହାଯାଇଛି। ଦୁଇ ପ୍ରକାର ଲୋକ ଅଛନ୍ତି, ଗୋଟେ ହେଉଛନ୍ତି ସୁର, ଗୋଟେ ହେଉଛନ୍ତି ଅସୁର। ସୁର କିଏ ନା, ବିଷ୍ଣୁ ଭକ୍ତ ଭବେତ୍ ଦୈବ, ଦେବତା ହେଉଛନ୍ତି ସେମାନେ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଭକ୍ତ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଆଉ ଯେଉଁମାନେ ଅସୁର ସେମାନେ ତତ୍ ବିପର୍ଯ୍ୟୟ, ସେମାନେ ବିଷ୍ଣୁଙ୍କର ଭଜନ କରିବେନି, ସେମାନେ ଅନ୍ୟମାନଙ୍କର ଭଜନ କରିବେ। ତେଣୁ ଆଉ ବିଭିନ୍ନ କ'ଣ ବିଷ୍ଣୁଙ୍କୁ ଛାଡ଼ିଦେଲେ ଆଉ ଯାହା ସବୁ ବ୍ରହ୍ମାଙ୍କୁ ଭଜନ କରନ୍ତୁ, ଶିବକୁ ଭଜନ କରନ୍ତୁ, କାଳୀକୁ ଭଜନ କରନ୍ତୁ, ଗଣେଶଙ୍କୁ ଭଜନ କରନ୍ତୁ, 33 କୋଟି ଦେବତା ଅଛନ୍ତି, କୋଟି କୋଟି କରିକି ହିସାବ କର, କ'ଣ କରନ୍ତୁ, ସମସ୍ତେ ଯାହାକୁ କରନ୍ତୁ, ବିଷ୍ଣୁଙ୍କୁ କରୁନାହାନ୍ତି ମାନେ ସେମାନେ ଅସୁର, ବ୍ରହ୍ମାଙ୍କୁ କଲେ ମଧ୍ୟ ଅସୁର, ଶିବଙ୍କୁ କଲେ ମଧ୍ୟ ଅସୁର, ସମସ୍ତେ ଯାହାକୁ କରିବେ ସବୁ ଅସୁର ସେମାନେ। ବିଷ୍ଣୁଙ୍କର ଭକ୍ତ ଯେଉଁମାନେ ସେମାନେ ହେଉଛନ୍ତି ଦେବତା ବା ଭକ୍ତ, ସେମାନେ ହେଉଛନ୍ତି ଭକ୍ତ। ତେଣୁ ସେମାନେ ବିଷ୍ଣୁଙ୍କର ତଦ ବର୍ଜକାଳେ ବିଷ୍ଣୁଙ୍କର ଭଜନ କରୁନାହାନ୍ତି, ଅନ୍ୟମାନଙ୍କୁ ଭଜନ କରୁଛନ୍ତି। ଆମେ ଗାଁରେ ଥିଲାବେଳେ ଆମେ ଶୁଣୁଥିଲୁ ସିଏ ଆମର କ'ଣ ଭୂତ ପ୍ରେତ ସବୁ ପୂଜା କରୁଥିଲେ, କାଳୀ ପୂଜା କରୁଥିଲେ, ଆମେ ହେଉଛି ସେଇଠୁ ଗୋଟେ ପୂଜା, ଆମେ ଜାଣିପାରୁନଥିଲୁ ଭଗବାନ କିଏ, ତ ଜାଣିହେବ ନାହିଁ ଏତେ ସହଜରେ। ଯିଏ ଯାହାକୁ ପୂଜା କଲା, ଅର୍ଜୁନ ପଚାରିଲେ ସପ୍ତମ ଅଧ୍ୟାୟରେ, ଏ 17 ଅଧ୍ୟାୟରେ, 16 ଅଧ୍ୟାୟରେ ଅନ୍ତିମରେ ଭଗବାନ କହିଲେ ଶାସ୍ତ୍ରବିଧି ଅନୁସାରେ ତୁମେ କାର୍ଯ୍ୟ କରିବ, ଶାସ୍ତ୍ରବିଧି ଅନୁସାରେ କାର୍ଯ୍ୟ ନ କଲେ ତେଣେ ସିଦ୍ଧି ପାଇପାରିବ ନାହିଁ। ତେଣୁ ଅର୍ଜୁନ ପଚାରିଲେ ଯେ ଶାସ୍ତ୍ରବିଧି ମୃତ୍ୟୁଜା ଦଶନ୍ତେ ଶ୍ରଦ୍ଧାନତା ତେସାଂ ନିଷ୍ଠା ତୁକା କୃଷ୍ଣ ସତ୍ୟମାହ ରଜସ୍ତମ, ଯେଉଁମାନେ ଶାସ୍ତ୍ରବିଧି ଅନୁସାରେ କାର୍ଯ୍ୟ କରୁନାହାନ୍ତି, ଯେଉଁ ଶାସ୍ତ୍ରବିଧି ମୃତ୍ୟୁଜ୍ୟ, ଶାସ୍ତ୍ରବିଧି ଜାଣିକରି ମଧ୍ୟ କାର୍ଯ୍ୟ କରୁନାହାନ୍ତି, ଆଉ ଅଜାଣତରେ ଯେଉଁମାନେ କରୁଛନ୍ତି ତାଙ୍କ କଥା କାହିଁକି କହିବା। ଶାସ୍ତ୍ରବିଧି ଉତ୍ସୃଜ କଲେ ଶାସ୍ତ୍ରବିଧି ଜାଣିଛନ୍ତି ଏଇଟା ଭଗବାନଙ୍କୁ ବଦନ କରିବା କଥା, କିନ୍ତୁ ସେଇଟା କରୁନାହାନ୍ତି। ତାଙ୍କର କେଉଁଭଳି ଭାବରେ ଶ୍ରଦ୍ଧା, କିଭଳି ଭାବରେ ତାଙ୍କର କ'ଣ ଫଳ ହେବ, ତେଣୁ ଭଗବାନ 17 ଅଧ୍ୟାୟରେ ତାର ଉଦାହରଣ ଉତ୍ତର ଦେଲେ, ରାତ୍ର ଉଦାହରଣରେ ତ୍ରିବିଧା ଭଗତି ଶ୍ରଦ୍ଧା ଦେଇନାଂସା ସ୍ୱଭାବଜା ସାତ୍ୱିକୀ ରାଜସୀ ଚୈବ ତାମସୀ ଚେତିତାଂ ଶୁଣୁ। ତିନି ପ୍ରକାର ବ୍ୟକ୍ତି ଅଛନ୍ତି, ଗୁଣ ଅନୁସାରେ ତ୍ରିବିଧା ଭଗତି, ତିନି ପ୍ରକାର ଶ୍ରଦ୍ଧା ରହିଛି, କାହାର ସାତ୍ୱିକ ଶ୍ରଦ୍ଧା ରହିଛି, କାହାର ରାଜସିକ ଶ୍ରଦ୍ଧା ରହିଛି, କାହାର ତାମସିକ ଶ୍ରଦ୍ଧା ରହିଛି। ଯେଉଁମାନେ ସାତ୍ୱିକ ଶ୍ରଦ୍ଧା ରହିଛି, ଯଜନ୍ତି ସାତ୍ୱିକା ଦେବାନ, ସେମାନେ ଦେବତା ଦେବାଦେବୀମାନେ ପୂଜା କରନ୍ତି, ତେତିଶ କୋଟି ଦେବାଦେବୀ ଅଛନ୍ତି, ସେମାନେ ସତ୍ୟଗୁଣ ସତ୍ୟଗୁଣ ଥିବାରୁ ସେମାନେ ଦେବତାମାନଙ୍କୁ ପୂଜା କରୁଛନ୍ତି, ସେମାନେ ଟିକେ ଉନ୍ନତ ସ୍ତର ଉନ୍ନତ ସ୍ଥିତିର ଯଦନ୍ତି ସାତ୍ୱିକା ଦେବାନ ଯକ୍ଷ ରାକ୍ଷସ ରାଜସା ରଜଗୁଣର ପ୍ରାଧାନ୍ୟ ଯେଉଁମାନଙ୍କ ରହିଛି ସେମାନେ ଯକ୍ଷ ରାକ୍ଷସମାନଙ୍କୁ ପୂଜା କରିବେ, ଏବଂ ତମ ଗୁଣରେ ଯେଉଁମାନେ ରହିଛନ୍ତି ସେମାନେ ଭୂତ ପ୍ରେତମାନଙ୍କୁ ପୂଜା କରିବେ, ତମ ଗୁଣ ଯେଉଁମାନେ ପ୍ରାଧାନ୍ୟ ରହିଛି। କିନ୍ତୁ ଏଇଟା କ'ଣ, ଏଇଟା ହେଉଛି ଶାସ୍ତ୍ର ବିଧି ଅନୁସାରେ ପୂଜା ହେଉଛି, ଏଇଟା ଶାସ୍ତ୍ରବିଧି ଉଲ୍ଲଂଘନ ହେଉନାହିଁ। ଶାସ୍ତ୍ର ବିଧିରେ ଦେବତାମାନଙ୍କ ପୂଜା ସବୁ ରହିଛି, ସାଧାରଣତଃ ଲୋକମାନେ ବିଧିପୂର୍ବକ ପୂଜା କରିପାରନ୍ତି ନାହିଁ, ଜାଣିପାରନ୍ତି ନାହିଁ କେମିତି ପୂଜା କରାଯିବ। ସେଥିପାଇଁ ଭଗବାନ କହିଲେ ଯେ କ'ଣ, ଯେ ବି ଅନ୍ୟ ଦେବତା ବକ୍ତା ଯଜନ୍ତି ଶ୍ରଦ୍ଧାନୁତା ତେ ବି ମା ଆମେ କହନ୍ତି ଯଜନ୍ତି ଅଭିଧିପୂର୍ବକମ୍। ବେଦରେ ଥିଲେ ମଧ୍ୟ ବେଦରେ ମଧ୍ୟ ବିଧିପୂର୍ବକଟା ଜାଣିନାହାନ୍ତି, ସେମାନେ ସବୁ ଦେବାଦେବୀମାନଙ୍କୁ ପୂଜା କରୁଛନ୍ତି କିନ୍ତୁ ବିଧିପୂର୍ବକ ପୂଜା କରୁନାହାନ୍ତି। ବିଧିପୂର୍ବକ ପୂଜା ମଧ୍ୟ ରହିଛି, ଦେବାଦେବୀ ପୂଜା କରିବା ମାନେ ସେଇଟା ଶାସ୍ତ୍ର ବିଧି ଅନୁସାରେ କରୁଛନ୍ତି, କିନ୍ତୁ ବା ଯେଉଁମାନେ ଯାକ୍ଷ ରାକ୍ଷସମାନେ ପୂଜା କରୁ ସେଇଟା ମଧ୍ୟ ଶାସ୍ତ୍ରବିଧି, ସେଇଟା ଅଶାସ୍ତ୍ର ନୁହଁ। ବା ଯେଉଁମାନେ ଭୂତ ପ୍ରେତ ପୂଜା କରୁ ସେଇଟା ମଧ୍ୟ ଶାସ୍ତ୍ରରେ ରହିଛି, ଏଇଟା ନୁହଁ ଶାସ୍ତ୍ରରେ ଉଲ୍ଲଂଘନ କରି କରାହେଉଛି। ଭୂତ ପ୍ରେତ ପୂଜା ମଧ୍ୟ ଶାସ୍ତ୍ରରେ ରହିଛି, ଭଗବାନ କହିଲେ ନା ଯାଆନ୍ତି ଦେବପ୍ରତା ଦେବାନ ପିତୃଣ ଯାଆନ୍ତି ପିତୃପ୍ରତା ଭୂତାନି ଯାଆନ୍ତି ଭୂତ ଇଚ୍ଛା ଯାଆନ୍ତି ମଜାଦିନ ପିମାମ, ଯିଏ ଯାହାକୁ ପୂଜା କରିବ ସେଇ ସ୍ଥାନକୁ ଯିବ, ସେ ଶାସ୍ତ୍ରରେ ରହିଛି ସେଇଟା, ସେ ସେଠିକି ଯିବ। କିନ୍ତୁ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରିକି ବିଭିନ୍ନ ପ୍ରକାର ତପସ୍ୟା କରନ୍ତି ବା କଷ୍ଟ କରନ୍ତି ସେଇଟା ହେଉଛି ଆସୁରିକ ପୂଜା, ଆସୁରିକ ଇଏ କାରଣ ଆସୁରା ନିଶା ନିଶ୍ଚିନ୍ତ ଭାବରେ ସେଇଟା ହେଉଛି ଆସୁରିକ ବିଧି, ସେଇଟା ଶାସ୍ତ୍ରବିଧି ନୁହଁ। ତେଣୁ ତଥାଗତ ମନଗଢ଼ା ସବୁ ଯେଉଁ ରହି ପୂଜା କରୁଛନ୍ତି, ଇଏ ଭଗବାନ ସିଏ ଭଗବାନ ମନଗଢ଼ା ଭଗବାନ ସବୁ ବାହାର କରିଛନ୍ତି, ଏଇଟା ସବୁ ଅସୁର ଅସୁର ସବୁ ମନଙ୍କର ପୂଜା, ଇଏ ଅସୁର ବିଧି ଶାସ୍ତ୍ରବିଧି ନୁହଁ, ଏଇଟା ଅଶାସ୍ତ୍ର। ଯାହା ହେଉ, ଯେଉଁମାନେ ଶାସ୍ତ୍ରବିଧି କରିକି ମଧ୍ୟ ଅନୁସରଣ କରିକି ମଧ୍ୟ ପୂଜା କରୁଛନ୍ତି କିନ୍ତୁ ବିଷ୍ଣୁଙ୍କର ପୂଜା କରୁନାହାନ୍ତି, ତାହେଲେ ସେମାନେ ସବୁ ସେମାନେ ହେଉଛନ୍ତି ଅସୁର। ଭଗବାନ କହିଲେ ଶାସ୍ତ୍ରରେ କୁହାଗଲା, ଏଇଟା ଆମେ କହୁନାହୁଁ ମନକୁ କହୁନାହୁଁ। ତେଣୁ ଏଠି ଯେଉଁ କୁହାଗଲା ଏଇମାନଙ୍କୁ ସେଇମାନେ ସବୁ ଅସୁରମାନଙ୍କର ଅସୁରମାନଙ୍କର ବିଷୟରେ ବୁଝିବା ପାଇଁ ହେଲେ ଷୋହଳ ଅଧ୍ୟାୟ ପଢ଼ିବ, ଭଗବତ ଗୀତା ଷୋହଳ ଅଧ୍ୟାୟ ପଢ଼ିଲେ ଜାଣିବେ ତାଙ୍କର କ'ଣ ସବୁ ଲକ୍ଷଣ ରହିଛି, କିଭଳି ସେମାନେ କାର୍ଯ୍ୟ କରିବେ। ତାଙ୍କର ମୁଖ୍ୟ ଲକ୍ଷଣ ହେଉଛି କ'ଣ ନା, ଅସତ୍ୟଂ ଅପ୍ରତିଷ୍ଠଂ ତେ ଜଗତ ଆହୁର ଅନିଶ୍ୱରମ ଅପରସ୍ପର ସମ୍ଭୁତମ କିମ୍ବତ କାମ ଐତିକମ, ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, ଏଇଟା ହେଉଛି ଅସୁରଙ୍କର ମୁଖ୍ୟ ଲକ୍ଷଣ ହେଉଛି ଏଇଟା। ହଁ, ସେଇ ଅନୁସାରେ କାର୍ଯ୍ୟ କରିବେ ଆଉ, ହଜାର ହଜାର କଥା ତାଙ୍କର ସବୁ ରହିଛି ଆଉ। ଷୋହଳ ଅଧ୍ୟାୟରେ ଚବିଶଟି ଶ୍ଳୋକରେ ତିନୋଟି ଶ୍ଳୋକରେ ଦେବତାମାନଙ୍କ ବିଷୟରେ କହିଲେ, ଆଉ ସବୁ ଅସୁରମାନଙ୍କ ବିଷୟରେ କହିଲେ, ଏବଂ ଅସୁର ସବୁ ଗୁଣ ସବୁ ରହିଛି ତା'ର ତିନୋଟି ହେଉଛି ବହୁତ ବହୁତ କ'ଣ ଖତରନାକ ଗୁଣ ରହିଛି, ଖତରନାକ ତାଙ୍କର ଏସବୁ ସମ୍ପତ୍ତି ବା ଅସୁର ସ୍ୱଭାବ, ଏସବୁ ସ୍ୱଭାବ ରହିଛି, ତିନୋଟି ସ୍ୱଭାବ ହେଉଛି ବହୁତ ଖତରନାକ, କ'ଣ କ'ଣ ସେଇଟା ବି ସତର୍କ ରହିବାର ଅଛି। ସେଥିପାଇଁ ଭଗବାନ କହିଦେଲେ ଅସୁରମାନଙ୍କର ଏଇଭଳି ଭାବରେ ହଜାର ହଜାର ତାଙ୍କର ସବୁ ସ୍ୱଭାବ ରହିଛି, କିନ୍ତୁ ମୁଖ୍ୟ ହେଉଛି କେଉଁଟା, କ'ଣ ମୁଖ୍ୟ କ'ଣ ତିନିଟା, ମୁଖ୍ୟ ତିନୋଟି ହେଉଛି ତ୍ରିବିଧା ଭବତି କ'ଣ କ'ଣ ସେଇଟା କାମ କ୍ରୋଧ ତଥା ଲୋଭ ତସ୍ମାତ୍ ତ୍ରେଞ୍ଚେତ୍ ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ଆତ୍ମନ। ଏଇ ତିନୋଟି ଦ୍ୱାର ହେଉଛି ମୁଖ୍ୟ ଦ୍ୱାର ଅସୁର କ'ଣ ସେଇଟା ନରକକୁ ଯିବା ପାଇଁ। ଏ ତିନୋଟି ହେଉଛି କ'ଣ କ'ଣ ନା କାମ କ୍ରୋଧ ଲୋଭ, ଏଇଟାକୁ ତ୍ୟାଗ କରିବା କଥା। ଆମ ଭିତରେ ମଧ୍ୟ ଅସୁର ଗୁଣ ରହିଛି, ଭଗବାନ ବିଷ୍ଣୁଙ୍କର ଆରାଧନା କଲେ ମଧ୍ୟ ଆମେ ଅସୁର ସ୍ୱଭାବ ସବୁ ରହିଛି, କିନ୍ତୁ ଭଗବାନ ବିଷ୍ଣୁଙ୍କର ଆରାଧନା କଲେ ଆସ୍ତେ ଆସ୍ତେ ସେସବୁ ସ୍ୱଭାବ ନଷ୍ଟ ହେବ, କାମ କ୍ରୋଧ ଲୋଭ ଇତ୍ୟାଦି ଏସବୁ ମୋହ ମଦ ମାତ୍ସର୍ଯ୍ୟ ଏସବୁ ରହିଛି, ସବୁ ଆମ ହୃଦୟ ଭିତରେ ସବୁ ରହିଛି, ଅନର୍ଥ ସବୁ ରହିଛି। କିନ୍ତୁ ଭଗବାନ ବିଷ୍ଣୁଙ୍କର ଯଦି ଆରାଧନା କରିବା ତାହେଲେ ଏସବୁ ଦୂର ହେବ, ଅନ୍ୟ କାହାର ଆରାଧନା କଲେ ଦୂର ହେବ ନାହିଁ। ନା ସମସ୍ତେ ତ ସେଇ ଗୁଣରେ ଅଛନ୍ତି, ଆଉ ଆଉ କିଏ ସେ ଗୁଣରୁ ଉର୍ଦ୍ଧ୍ୱକୁ ଯିଏ ଗଲେ ସିନା ତାଙ୍କୁ କ'ଣ ସେ ଏଇ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧକୁ ଅଠାଅଶୀ ଅଧ୍ୟାୟରେ ପଚାରିଛନ୍ତି, ଯେଉଁମାନେ ବିଷ୍ଣୁଙ୍କର ବିଷ୍ଣୁ ଭଗବାନ ବିଷ୍ଣୁଙ୍କର ପୂଜା କରୁଛନ୍ତି ସେମାନେ ଦରିଦ୍ର, ବିଷ୍ଣୁ ହେଉଛନ୍ତି ଲକ୍ଷ୍ମୀପତି, ଲକ୍ଷ୍ମୀ ସହସ୍ର ସଦସ୍ୟ ବ୍ରହ୍ମସେବ୍ୟ ମାନମ ବିଷ୍ଣୁ ହେଉଛନ୍ତି ଲକ୍ଷ୍ମୀ ପତି, ତାଙ୍କର ଯେଉଁମାନେ ପୂଜା କରୁଛନ୍ତି ସେମାନେ ଦରିଦ୍ର, କିନ୍ତୁ ଶିବଜୀଙ୍କର ପାଖରେ କିଛି ନାହିଁ, କୌପିନି ଖଣ୍ଡେ ମଧ୍ୟ ନାହିଁ, ଘର ଖଣ୍ଡେ ନାହିଁ, କିଛି ନାହିଁ, କିନ୍ତୁ ତାଙ୍କୁ ଯେଉଁମାନେ ଭୋଜନ କରୁଛନ୍ତି ସେମାନେ ବହୁତ ଧନୀ, ଏ କାରଣ କ'ଣ? ଏ ପ୍ରଶ୍ନଟି ପଚାର ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟରେ ଏ ପ୍ରଶ୍ନଟି ଆସିବ। ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। ପ୍ରଶ୍ନର ଉତ୍ତର ତ ବହୁତ କଥା ରହିଛି, କିନ୍ତୁ ଆମେ ଏତିକି ଜାଣିବା, ଭଗବାନ ବିଷ୍ଣୁଙ୍କର ଯେଉଁମାନେ ପୂଜା କରନ୍ତି ସେମାନଙ୍କର ଧନ ଯେଉଁ ରହିଛି ସେଟାକୁ ଅନ୍ୟମାନେ ଦେଖିପାରନ୍ତି ନାହିଁ, କାରଣ ଭଗବାନ ବିଷ୍ଣୁ ହେଉଛନ୍ତି ନିର୍ଗୁଣ। ଶିବଜୀ ଗୁଣ ଭିତରେ ଅଛନ୍ତି, ତମ ଗୁଣରେ ଭିତରେ ରହିଛନ୍ତି, ବ୍ରହ୍ମା ରଜଗୁଣରେ ରହିଛନ୍ତି, କିନ୍ତୁ ବିଷ୍ଣୁ ହେଉଛନ୍ତି ନିର୍ଗୁଣ। ତେଣୁ ଭଗବାନଙ୍କ ଭଜନ ହେଉଛି ନିର୍ଗୁଣ, ଏ ଗୁଣ ଭିତରେ ନାହିଁ। ତେଣୁ ସିଏ ଯେଉଁ ଧନ ପ୍ରାପ୍ତ ହେବେ କେହି ଜାଣିପାରିବେ ନାହିଁ, କାରଣ ସେମାନେ ଲାଗିବେ ଏଇ ଦରିଦ୍ରଟା ବୋଲି ସେମାନେ କହିବେ, କିନ୍ତୁ ସିଏ ଯେ କେତେ ଧନୀ, ପରମାର୍ଥରେ କେତେ ଧନୀ ସେଇଟା ସେ ବୁଝିପାରିବେ ନାହିଁ। ଏ କଥା ସବୁ ରହିଛି। ତେଣୁ ଅକ୍ଷୟିଣୀ ଶତବଧ୍ୟେନ ଏସବୁ ଆପରେ ଆସିବ, ସବୁ ଲୀଳା ସବୁ ହେବ ବର୍ତ୍ତମାନ। ପ୍ରତିବର୍ଷ ଜରାସନ୍ଧ ଆସିବ, 23 ଅକ୍ଷୟିଣୀ ସୈନ୍ୟ ଆଣିକି ଆସିବ, ଭଗବାନ ତାଙ୍କୁ ସବୁ ହତ୍ୟା କରିବେ। ମହାଭାରତ ଯୁଦ୍ଧ ହେଇନାହିଁ ଏବେ ବର୍ତ୍ତମାନ, କ'ଣ ଜଷ୍ଟ ଆରମ୍ଭ ହେଲା, 12 ବର୍ଷ ତାଙ୍କୁ ହେଇଛି ଭଗବାନଙ୍କର। ମହାଭାରତ ଯୁଦ୍ଧ ହେବ 90 ବର୍ଷରେ ଭଗବାନଙ୍କର, ଆହୁରି ରହିଛି 70-80 ବର୍ଷ ରହିଛି, 2 ବର୍ଷ ପରେ ମହାଭାରତ ଯୁଦ୍ଧ ହେବ। ସେଠି ଆଉ 18 ଖଣ୍ଡ ସୈନ୍ୟକୁ ହତ୍ୟା କରିବେ, ଏବେ ସବୁ ହତ୍ୟା କରିସାରି ଆଉ ବାକି ଯାହା ରହିଲା ସେ ମହାଭାରତ ଯୁଦ୍ଧରେ ସବୁ ହତ୍ୟା କରିବେ, ସେମାନେ ହତ୍ୟା କରି ସବୁ ଭଗବତ ଧାମକୁ ସେମାନଙ୍କୁ ନେଇଯିବେ, ଏସବୁ କଥା ରହିଛି। ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି, ଉଦ୍ଧବ କହିଛନ୍ତି ବିଦୁରଙ୍କୁ, ତଥେଇ ବଚାନି ନରଲୋକ ବୀରା ଜେ କୃଷ୍ଣ ମୁଖାର ବିନ୍ଦ ନେତ୍ରୈ ପିବନ୍ତ୍ୟୋ ନୟନା ବିରାମ। ଯେଉଁମାନେ ତଥେଇ ବଚାନି ନରଲୋକ ବୀରା, ଆଉ ଯେତିକି ବାକି ରହିଲେ ସମସ୍ତଙ୍କୁ ହତ୍ୟା କରିସାରିଥିଲେ, ସବୁ ଅସୁରମାନଙ୍କୁ ସବୁ ହତ୍ୟା କରିଦେଲେ, ଏଠି କୁହାଗଲା ନା ଅକ୍ଷୁଣୀ ଶତବଧ୍ୟେନ, ଏଇଭଳି ଭାବେ ପ୍ରତିବର୍ଷ 23 ଅକ୍ଷୁଣୀ ସୈନିକ ହତ୍ୟା କରୁଥିଲେ ଭଗବାନ, 18 ବର୍ଷ କାଳ ଚାଲିଲା, ତାପରେ ଆଉ ଯେତେ ପଦ୍ମା ସବୁ ରହିଛନ୍ତି ତାଙ୍କୁ ସବୁ ହତ୍ୟା କରିବେ ଭଗବାନ, କରି କରି କରିକି ଲାଷ୍ଟକୁ ଆଉ ଯେତିକି ରହିଥିଲେ ମହାଭାରତ ଯୁଦ୍ଧରେ ଆସି ପହଞ୍ଚିଗଲେ ସେମାନେ ସବୁ, ସେମାନେ ସମସ୍ତେ ଯେଉଁମାନେ ଭଗବାନଙ୍କ ହାତରେ ବଦ୍ଧ ହୋଇଛନ୍ତି ସବୁ ଭଗବତ ଧାମକୁ ଯାଇଛନ୍ତି। ଏ କଥା ତୃତୀୟ ସ୍କନ୍ଧ ବହୁତ ସ୍ଥାନରେ କୁହାଯାଇଛି, ଏଠି ମଧ୍ୟ କୁହାଯାଇଛି, ଉଦ୍ଧବ କହୁଛନ୍ତି ସେ କଥା, ତଥେବ ଚାନି ନରଲୋକ ବୀରା, ଆଉ ଯେତିକି ବୀର ଥିଲେ ସବୁ ଆସି ମହାଭାରତ ଯୁଦ୍ଧରେ ଯୋଗଦାନ କଲେ, ଜହାବେ କୃଷ୍ଣ ମୁଖାର ବିନ୍ଦୟ, ସେଇ ଯୁଦ୍ଧ କ୍ଷେତ୍ରରେ ଯେତେବେଳେ ଯୁଦ୍ଧ କରୁଥିଲେ ଭଗବାନ ମୁଖକୁ ଦେଖୁଥିଲେ, ଯେଉଁମାନେ ତାଙ୍କ ବିରୁଦ୍ଧରେ ରହିଥିଲେ ଅର୍ଜୁନଙ୍କ ବିରୁଦ୍ଧରେ ରହିଥିଲେ ସେମାନେ କୃଷ୍ଣଙ୍କୁ ଦେଖିବେ, କିନ୍ତୁ ଯେଉଁମାନେ ଅର୍ଜୁନଙ୍କ ସପକ୍ଷରେ ଯୁଦ୍ଧ କରୁଥିଲେ ସେମାନେ ତ ଭଗବାନ ମୁଖକୁ ଦେଖୁଥିଲେ, ଏ ଭଗବାନଙ୍କର କୃପା ସେଠି ହେଇଥିଲା। ତେଣୁ ଯାହାବେ କୃଷ୍ଣ ମୁଖାର ବିନ୍ଦ ନେତ୍ରୀ ପିବନ୍ତୁ ନୟନାଭିରାମ, ଆଉ ସେମାନେ ଯୁଦ୍ଧ କ'ଣ କରିବେ, ନେତ୍ର ଦ୍ୱାରା ଭଗବାନଙ୍କର ସୁନ୍ଦର ରୂପକୁ ଦେଖୁଥିଲେ, ସୁନ୍ଦର ନୟନକୁ ଦେଖୁଥିଲେ, ନୟନାଭିରାମ ବିଭନ ପାହାନ କରୁଥିଲେ, ଦେଖୁନଥିଲେ ପାହାନ କରୁଥିଲେ। ତେଣୁ ପାର୍ଥାସ୍ତ ପୁତ୍ରା ପଦ୍ମା ପୁରସ୍ୟ, ସେହି ସମୟରେ ସେ ଆଉ ଯୁଦ୍ଧ କାଣୀ ବି ପାର୍ଥ ଗାଣ୍ଡିବଧନକୁ ଛାଡ଼ି ଦେଉଥିଲା, ସେ ମୃତ୍ୟୁବରଣ କରୁଥିଲେ ପଦ୍ମା ପୁରସ୍ୟ, ସେ ମୃତ୍ୟୁବରଣ କରୁନଥିଲେ, ସେ ଭଗବତ ଧାମ ପଦମ ଭଗବାନ ପଦପ୍ରାପ୍ତ ହେଉଥିଲେ, ଆ ପୁରସ୍ୟ ପଦବି ପ୍ରାପ୍ତ ହେଉଥିଲେ ଭଗବାନ ପଦ। ତେଣୁ ଏହିଭଳି ଭାବରେ ଅକ୍ଷୟିଣୀ ଶତବଧ୍ୟେନ ସୁରେତରାଂଶ, ସୁରତର ଯେଉଁମାନେ ରହିଛନ୍ତି ସେମାନଙ୍କୁ ଇତର ଯେଉଁମାନେ ଦେବତାମାନଙ୍କ ବିରୋଧୀ ଯେଉଁମାନେ ତାଙ୍କର ଅଂଶ ହେଉଛନ୍ତି ରାଜାମାନେ, ସବୁ ରାଜା ସବୁ ହେଇଥିଲେ ନା, ଭୂମି ଦୃପ୍ତ ନୃପ ବ୍ୟାଜ ପ୍ରଥମେ କହିଥିଲେ କୁହାଯାଇଥିଲା ସେ କଥା, ଏସବୁ ରାଜାମାନେ ସବୁ ହେଉଛନ୍ତି ପାପିବାଲା, ସେମାନେ ସବୁ ଅସୁରମାନଙ୍କ ଅଂଶରେ ସବୁ ଆସିଛନ୍ତି ସେମାନେ, ଏସବୁ ରାଜାମାନେ ଦୁଷ୍ଟ ରାଜା ସବୁ ସେମାନେ, ଭଗବାନ ପ୍ରବେଶ କରୁଥିଲେ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଦେଖୁଥିଲେ 11 ବର୍ଷର ବାଳକ ସିଏ, କିଏ କେତେ ସୁନ୍ଦର ତାଙ୍କୁ ଲାଗୁଛନ୍ତି, ନଟବର ନରବର ଏଭଳି ଭାବରେ ଲାଗୁଛନ୍ତି, କିଏ କେଉଁଭଳି ଭାବରେ ତାଙ୍କୁ ଦେଖୁଛନ୍ତି, କିନ୍ତୁ ଏମାନେ ସବୁ ଦେଖୁଛନ୍ତି କ୍ଷିତି ପୂଜା ଶାସ୍ତା, ତାଙ୍କୁ ଦେଖି ଇଏ ଆମକୁ ଦଣ୍ଡ ପ୍ରଦାନ କରିବେ, ତାଙ୍କୁ ଭୟ ଆସିଗଲାଣି ଦେଖିକି, ଏ ବୀର ରସ ଆସ୍ୱାଦନ କରୁଛନ୍ତି, ବୀର ରସ ସେଇଟା ତାଙ୍କ ସହିତ ଯୁଦ୍ଧ କରିବେ, ତାଙ୍କ ବୀର ରସ ରହିଛି, ତାଙ୍କର କ୍ଷତ୍ରିୟମାନଙ୍କ ବୀର ରସ ରହିଛି, ସେମାନେ ଯୁଦ୍ଧରେ ସେମାନେ ଦୁଃଖ ପାଆନ୍ତି ନାହିଁ ବା ଭୟ କରନ୍ତି ନାହିଁ। ସୁଖେନ କ୍ଷେତ୍ରରେ ପାର୍ଥ ଲବନ୍ତେ ଯୁଦ୍ଧ ମିଦିସିନ୍, ସେ ସୁଖ ପାଆନ୍ତି, ସୁଖୀ ହୁଅନ୍ତି, ସେମାନେ ଯୁଦ୍ଧ କରିବା ପାଇଁ ସୁଖୀ ହୁଅନ୍ତି, ଦୁଃଖୀ ହୁଅନ୍ତି ନାହିଁ ବା ଭୟ କରନ୍ତି ନାହିଁ ଯୁଦ୍ଧ କରିବେ। କାହିଁକି ନା ଯୁଦ୍ଧରେ ମରେ ଲକ୍ଷେ ବଞ୍ଚିଲେ ଲକ୍ଷେ, ବଞ୍ଚିଲେ ହାତୀ ହେଉ ଯେଉଁଭଳି ଭାବରେ ଭଗବାନ କହିଲେ ଅର୍ଜୁନ କାହିଁକି ତୁମେ ଚିନ୍ତା କରୁଛ, ଅଥବା ପ୍ରାପ୍ତ ସ୍ୱର୍ଗଂ ଜିତା ବା ବକେଶ ମାଇ ତସ୍ମାତ୍ ଉତ୍ତିଷ୍ଠ କହୁନ୍ତ ଯୁଦ୍ଧା କୃତ ନିଶ୍ଚୟ ମୃତ୍ୟୁବରଣ କଲେ ସ୍ୱର୍ଗକୁ ଯିବ, ଆଉ ଯଦି ଜୀବିତ ରହିବ ବିଜୟ ଲାଭ କରିବ ତାହେଲେ ସ୍ୱର୍ଗ ସେ କ'ଣ ରାଜ୍ୟ ଲାଭ କରିବ, କେଉଁଥିରେ ଅସୁବିଧା ଅଛି ତୁମର, କାହିଁକି ଏତେ ଚିନ୍ତା କରୁଛ? ନାଇଁ ନାଇଁ ନ ତୁମେ ସୋଚିତ ମହାରାଜ, କୌଣସି ଉପାୟରେ ତୁମେ ସୂଚନା କରିବା ଦରକାର ନାହିଁ, କୌଣସି ଉପାୟରେ। ଏହିଭଳି ଭାବରେ ଅନେକ ଥର ଏ ଶ୍ଳୋକଟି କୁହାଯାଇଛି, ଅନେକ ଥର ଅନେକ କାରଣ ଦେଇକି କୁହ, ଯେଉଁ କାରଣ କୁହ, ଏ କାରଣରେ କରୁଣା କାରଣରେ ନା କରୁଣା କାରଣ ମଧ୍ୟ ସୋଚିତ ମହାରାଜ, କରୁଣା ପାଇଁ ମଧ୍ୟ ସୂଚନା କରିବାର ଆବଶ୍ୟକତା ନାହିଁ। ଭଗବାନ କହିଦେଲେ ଦ୍ୱିତୀୟ ଅଧ୍ୟାୟରେ କୌଣସି କାରଣରେ ତୁମେ ସୂଚନା କରିବାର ଆବଶ୍ୟକତା ନାହିଁ, ଭଗବାନ ଅଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ନା ତୁମେ ସୋଚିତ ମହାରାଜ, ତୁମକୁ ଭକ୍ତ କ'ଣ ପାଇଁ ସୂଚନା କରିବ, ତାଙ୍କର ଯୋଗ୍ୟ ନୁହଁ, ଭକ୍ତ ପାଇଁ ସୂଚନା କରିବାର ଯୋଗ୍ୟ ନୁହଁ, କରୁଣା ପାଇଁ କାହିଁ ଯୋଗ୍ୟ ସେ ସୂଚନା କରିବ, କୌଣସି କାରଣ ପାଇଁ ସୂଚନା କରିବ ନାହିଁ, କରୁଣା କ'ଣ ଅଲଗା କଥା କି, କରୁଣା ପାଇଁ ସୂଚନା କରିବ ଆଉ ସବୁ କାରଣ ପାଇଁ ସୂଚନା କରିବ ନା ଭଗବାନ, ନା ନା ତୁମେ ସୋଚିତ ମହାରାଜ, କୌଣସି କୌଣସି କାରଣ ହେଲେ ମଧ୍ୟ ତୁମେ ସୂଚନା କରିବାର ଆବଶ୍ୟକତା ନାହିଁ, ତୁମେ ଯୋଗ୍ୟ ନୁହଁ ସୂଚନା କରିବା ପାଇଁ, ଅନ୍ୟମାନେ ଯୋଗ୍ୟ, ସାରା ପୃଥିବୀ ସବୁ ସେ ସୂଚନା କରିବ, କରୁଣା 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 କରି ସୂଚନା କରିବ, କିନ୍ତୁ ତୁମେ ତୁମେ ସୂଚନା କରିବ ନାହିଁ, ତୁମେ ଭକ୍ତ ଭଗବାନଙ୍କର, ଭଗବାନ ତୁମକୁ ସୁରକ୍ଷା ଦେବେ, ତୁମକୁ କରୁଣା ନେଲେ ମଧ୍ୟ ସେ ତାଙ୍କ ଦାହକୁ ନେବେ, ତୁମ ଅସୁବିଧା କ'ଣ ଅଛି। ଭଗବାନ ମହାରାଜ ସେଥିପାଇଁ ଏ ଉଦାହରଣଟି ଦିଅନ୍ତି, ବିରାଡ଼ି ବିରାଡ଼ି ମୂଷା ଯେତେବେଳେ ମୂଷାକୁ ଧରିଦେଉଛି, ବିରାଡ଼ି ମୂଷା ଛୁଆ ଛଟପଟ ହେଇକି ମୃତ୍ୟୁବରଣ କରୁଛି, କିନ୍ତୁ ବିରାଡ଼ି ଛୁଆକୁ ଯେତେବେଳେ ବିରାଡ଼ି ନେଉଛି ସେ ତାଙ୍କ ଆରାମରେ ତାଙ୍କ ଧାମକୁ ମା କୋଳରେ ମା ପାଟିରେ ରହିଛି, ଆରାମରେ ରହିଛି, ଦୁଃଖ କରୁ ଆନନ୍ଦରେ ରହିଛି ସେ। ସେହିଭଳି ଭାବରେ ମୃତ୍ୟୁ ସମସ୍ତଙ୍କ ପାଖେ ଆସିବ, କିନ୍ତୁ ଭଗବାନ ତାଙ୍କ ପାଇଁ ଅମୃତ ରୂପରେ ଆସିବେ, ତାଙ୍କ ଧାମକୁ ନେବେ, କିନ୍ତୁ ଭଗବାନଙ୍କ ଯେଉଁମାନେ ଶରଣରେ ଯିବେ ନାହିଁ ସେମାନେ ଏହିଭଳି ଭାବରେ ମୃତ୍ୟୁ ମୃତ୍ୟୁ ରୂପରେ ଯାଇକିରି କ'ଣ ନାକକୁ ଯିବେ ବା ବିଭିନ୍ନ ପ୍ରକାର କଷ୍ଟ ଭୋଗ କରିବେ। ଏସବୁ କଥା ରହିଛି, କୌଣସି ଉପାୟରେ ତୁମେ ସୂଚନା କରିବା ଦରକାର ନାହିଁ। ଦ୍ୱିତୀୟ ଅଧ୍ୟାୟରେ କହିଦେବେ, ପ୍ରଥମେ ବିନା ମନା କରିଦେଲେ ତୁମେ ସୂଚନା କରିବା ଦରକାର ନାହିଁ, ତାପରେ ଯେଉଁ ସୂଚନାରୁ ଦୂର ହୋଇଗଲେ ପ୍ରସନ୍ନ ମନସ୍ସୋ ପ୍ରସନ୍ନ ଭାବରେ ଭଗବାନ କଥାରେ ଭଗବାନ ସେବାରେ ନିଯୁକ୍ତ ରହିବେ, ଆଉ ସେବା କରୁଥିବେ ମାନେ ଭୟ ହେଉଥିବେ ଆରେ କ'ଣ କେତେବେଳେ କରୁଣା ଆସିଯିବେ କି କ'ଣ, ନା ପ୍ରସନ୍ନ, କାରଣ ପ୍ରଥମେ ଭଗବାନ ଦେଇଦେଲେ ଅଭୟବାଣୀ ଦେଇଦେଲେ, କୌଣସି ପରିସ୍ଥିତି ନ ତମ ସୋଚିତ ମରସି ଏ ଶ୍ଳୋକରେ ଦେଖିବେ ଦ୍ୱିତୀୟ ଅଧ୍ୟାୟରେ। ଏମିତି ହେଲେ ସୂଚନା କରିବା, ସେମିତି ହେଲେ ସୂଚନା କରିବା, ସେମିତି ହେଲେ ସୂଚନା, କୌଣସି ଉପାୟରେ ତୁମେ ସୂଚନା କରିବା ଦରକାର ନାହିଁ, ଅନେକ ଥର କହିଲେ ଏ କଥା ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି ତୁମେ ସୂଚନାରୁ ମୁକ୍ତ ହୋଇଯାଅ, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ସେମାନେ ତ ସୂଚନା କରୁନାହାନ୍ତି, ତୁମେ କାହିଁ ସୂଚନା କରିବ। ତେଣୁ ଏଇଭଳି ଭାବରେ ଅକ୍ଷୁଣୀ ଶତ ବଧେନ ସୁରତରାଂଶ ରାଜା ଅମୁଷ୍ୟ କୁଳସ୍ୟ ଦୋଷୋ ବିତନ୍ନନ, ତେଣୁ ପ୍ରଭୁ ଆପଣ ଏଇ ଅମୁଷ୍ୟ କୁଳସ୍ୟ, ଅମୁଷ୍ୟ କୁଳ କହିଲେ କେଉଁ କୁଳ, ଯଦୁକୁଳ, ଯଦୁକୁଳରେ ଭଗବାନ ଆସନ୍ତି, ଯଦୁକୁଳରେ ଭଗବାନ ଆସନ୍ତି, ଅମୁଷ୍ୟ କୁଳସ୍ୟ ଯଶୋ ବିତନ୍ନନ, ଭଗବାନ ଆସିକରି ଯଶ ବିସ୍ତାର କରିଛନ୍ତି, ଭଗବାନ ଯଶ ରହିଛି ଏଇଭଳି ଭାବରେ। ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତା ଦେହରେ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଭଗବାନଙ୍କ ଯଶ, ଏଇଭଳି ଭାବରେ ଭଗବାନ ଯଶ ରହିଛି, ଗୁଣଗାନ ଚାଲିଛି, ଶେଷ ହେବ ନାହିଁ ଭଗବାନ ଯଶ, ଏବଂ ଭଗବାନ ସହିତ ଯେଉଁମାନେ ଯୁକ୍ତ ହୋଇଯିବେ ତାଙ୍କର ଯଶ ମଧ୍ୟ ରହିଛି। ଆଜି ଆମର ମହାରାଜ ଯେଉଁ ଭକ୍ତିଚରଣ ମହାରାଜଙ୍କର ଯଶ ଗାନ କରାଯାଉଛି, ସବୁଦିନ ଗାନ କରାଯିବ, କେତେଦିନ ପର୍ଯ୍ୟନ୍ତ ଚାଲିବ ସେଇଟା ମାୟାପୁରରେ ୟୁଟ୍ୟୁବରେ ଆପଣ ଦେଖିପାରିବେ, ଯଶ ଗାନ ଚାଲିଛି ତାଙ୍କର, ଭଗବାନ ଭକ୍ତଙ୍କର ଯଶ ହେଉଛି ଏଇଟା, କାହିଁକି ଏତେ ଯଶ ପ୍ରାପ୍ତ ହେଲେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି ସେଥିପାଇଁ ତାଙ୍କର ଯଶ ଚାଲିଛି। ବଡ଼ ବଡ଼ ମହାପୁରୁଷମାନେ ଯେଉଁମାନେ ରହିଛନ୍ତି ସନ୍ନ୍ୟାସୀମାନେ ସବୁ ତାଙ୍କର ଗୁଣଗାନ କରୁଛନ୍ତି, ଲାଇନ୍ ଲଗେଇଛନ୍ତି ତାଙ୍କର ଗୁଣ, ଆମକୁ ଟିକେ ସୁଯୋଗ ମିଳନ୍ତା କି ତାଙ୍କ ଲାଇନ୍ ତାଙ୍କ ଟିକେ ଗୁଣଗାନ କରିବା ପାଇଁ, ସମସ୍ତଙ୍କୁ ସୁଯୋଗ ମିଳିବ ନାହିଁ, ଯେଉଁମାନେ ଅନ୍ୟତ ଅତ୍ୟନ୍ତ ଉଚ୍ଚ ସ୍ତରର ରହିଛନ୍ତି ସେମାନେ ସବୁ କହିବେ ଗୁଣଗାନ କରୁଛନ୍ତି, ଏତେ ତାଙ୍କର ଗୁଣ ରହିଛି ଶେଷ ହେବ ନାହିଁ, ଭଗବାନଙ୍କର ଯେଉଁଭଳି ଭାବରେ ଅନନ୍ତ ଗୁଣ ରହିଛି ତାଙ୍କର ଭକ୍ତଙ୍କର ମଧ୍ୟ ସେଇଭଳି ଭାବରେ ରହିଛି, ସେ ଗୁଣଗାନ କରି ଚାଲିଥିବେ। ମୁଁ କାଲି କିଛି ସମୟ ଶୁଣୁଥିଲି, ତେଣୁ ଏହିଭଳି ଭାବରେ ଇଏ କହୁଛନ୍ତି ଏଗାରଟି ଶ୍ଳୋକରେ ଭଗବାନ ସ୍ତୁତି କରିବେ। ତେଣୁ ଏ ଶ୍ଳୋକରେ ଆମର ସନାତନ ଗୋସ୍ୱାମୀ କହୁଛନ୍ତି ତତ୍ର ଚ ଅଧୁନା ମୁଖ୍ୟାଦି ପ୍ରଧାନେନ ଭୂଭାରଂ କପେଇତୁଂ ସ୍ୱ ପ୍ରେମ ଭକ୍ତି ପ୍ରବର୍ତ୍ତୟିତୁଂ ଚ ଯଦୁକୁଳେ ଅବତୀର୍ଣ୍ଣସ୍ୟ ଇତି ଅହୋ ଯାଦବ ନାମ ଅସ୍ମାକଂ ଭାଗ୍ୟମ ଇତ୍ୟାହ। ଏ ଯେତେବେଳେ କହୁଛନ୍ତି ଏ ଶ୍ଳୋକ ଯେଉଁ ରହିଛନ୍ତି ଅକ୍ରୂର କେତେ ଆନନ୍ଦ ନେଉଛନ୍ତି ଏଇ ଶ୍ଳୋକରୁ ଆମେ ଜାଣିଛେ ଟିକାରୁ ଜାଣୁଛେ। ତତ୍ର ଚ ଅଧୁନା ମୁଖ୍ୟାତ ପ୍ରଧାନେନ ଭଗବାନ ସମସ୍ତଙ୍କୁ ବହୁତ ସହଜରେ ମୁଖ୍ୟ ପ୍ରଦାନ କରିଦିଅନ୍ତି କିନ୍ତୁ ଭକ୍ତି ସହଜରେ ପ୍ରଦାନ କରନ୍ତି ନାହିଁ। ମୁଖ୍ୟ ଆଦି କ'ଣ ମୁଖ୍ୟ କହିଲେ ଧର୍ମ ଅର୍ଥ କାମ ମୁଖ୍ୟ ଆଦି ଏସବୁ ରହିଲା ଏସବୁ ଭଗବାନ ବହୁତ ସହଜରେ ପ୍ରଦାନ କରନ୍ତି। ଭୂଭାର କ୍ଷେପୈତୁ ଏବଂ ଭୂଭାରକୁ ହରଣ କରିବେ ଭଗବାନ। ଯୁଧିଷ୍ଠିର ମହାରାଜ ଚାହୁଁନଥିଲେ ଯେତେ ଆମେ ସମୟ ହେଇଗଲା ଆମେ କହିପାରିବା ନାହିଁ ଏତେ କଥା ଅନ୍ତିମ ସମୟ ପର୍ଯ୍ୟନ୍ତ ମଧ୍ୟ ପାଣ୍ଡବମାନେ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ କୌରବମାନଙ୍କ ସହିତ। ଏମିତିକି ଭୀମ ମଧ୍ୟ କହିଲେ ନା ଯୁଦ୍ଧ କରିବା ନାହିଁ ଯାହା ହେଲା ହେଲା ଆଉ ଆପଣ ଶାନ୍ତି ପ୍ରସ୍ତାବ ଆପଣ ଯେକୌଣସି ପ୍ରସ୍ତାବରେ ଆମେ ଯାହା କହିବେ ଆମେ ସେଥିରେ ରାଜି। ତେଣୁ ଭଗବାନ ମାଗିଲେଣି ପାଞ୍ଚ ଖଣ୍ଡ ଗ୍ରାମ ଆଉ ଅନ୍ତିମ ତାଙ୍କର ଏଇ ସ୍ତରକୁ ଆସିଲେ ଭଗବାନ। ସମଗ୍ର ପୃଥିବୀର ରାଜା ସିଏ କିନ୍ତୁ ମାଗିଲେ ପାଞ୍ଚ ଖଣ୍ଡି ଗ୍ରାମ ଦିଅ। ଲକ୍ଷ ଲକ୍ଷ ଗ୍ରାମ ଥିଲା ସେ ସମୟ ପୃଥିବୀରେ ପାଞ୍ଚ ଖଣ୍ଡି ଗ୍ରାମ ମୋତେ ଦେଲା ନାହିଁ ଦୁର୍ଯ୍ୟୋଧନ। ତେଣୁ ଭଗବାନ ଲାଷ୍ଟ ବାଧ୍ୟ ହେଇକି ସେ କହିଲେ ପାଞ୍ଚ ଖଣ୍ଡ ଗ୍ରାମ ଗୋଟେ ଛୁଞ୍ଚି ମୁନରେ ଯେତିକି ସ୍ଥାନ ସେତିକି ତ ଦେବି ନାହିଁ ଆଉ ପାଞ୍ଚ ଖଣ୍ଡି କଥା କେଉଁଠି ଉଠୁଛି ନୋ କ୍ୱେଶ୍ଚିନ୍। ଏଇଭଳି ଭାବରେ ଭଗବାନ ଏତେ ତଳକୁ ଯାଇକି କହିଲେ ପାଞ୍ଚ ଖଣ୍ଡି ପାଞ୍ଚ ଭାଇ ପାଞ୍ଚ ଖଣ୍ଡି ଗ୍ରାମ ଦିଅ ସେଥିରେ ଚଳିବେ ସିଏ ନା 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 ପାଞ୍ଚ ଖଣ୍ଡି ଛୁଞ୍ଚି ମୁନରେ ତ ଦେବି ନାହିଁ। ତେଣୁ ଭଗବାନ ସେମାନେ ସବୁ ତାଙ୍କ ଭୂଭାର ସେମାନେ ସବୁ ହତ୍ୟା କରିକିରି ଭୂଭାରକୁ ଲାଘବ କଲେ ଭଗବାନ ଚାହୁଁଥିଲେ ଅବଶ୍ୟ ସବୁ ସମୟ ହେଇଗଲେଣି ଆମେ କହିବା ନାହିଁ। ଯେଉଁ ସୋ ପ୍ରେମ ଭକ୍ତି ପ୍ରବର୍ତ୍ତୟିତୁ ନିଜର ପ୍ରେମ ଭକ୍ତିକୁ ପ୍ରଦାନ କରୁଛନ୍ତି ଏଇଟା ହେଉଛି ମୁଖ୍ୟ ଜିନିଷ ପ୍ରେମ ପ୍ରଦାନ କରିବେ। ସୋ ପ୍ରେମ ଭକ୍ତି ପ୍ରବର୍ତ୍ତୟିତୁ ସେ ଯଦୁକୂଳେ ଅବତୀର୍ଣ୍ଣ ସୋ ତାଙ୍କରି କୂଳ ସେ ଯଦୁକୂଳ ସେହି କୂଳରେ ସେ ଆସୁଛନ୍ତି ସେ କଥା ଯେତେବେଳେ କହୁଛନ୍ତି କେତେ ଆନନ୍ଦିତ ନେଉଥିବେ ତାଙ୍କର ଆନନ୍ଦ ଦେଖିକିରି ସୁଖଦେବ ଗୋସ୍ୱାମୀ ଆନନ୍ଦିତ ହେଉଛନ୍ତି ସୁଖଦେବ ଗୋସ୍ୱାମୀଙ୍କ ଆନନ୍ଦ ଦେଖିକିରି ପରିକ୍ଷିତ ମହାରାଜ ଆନନ୍ଦିତ ହେଉଛନ୍ତି ତାଙ୍କର ଆନନ୍ଦ ଦେଖିକିରି ସୁତ ଗୋସ୍ୱାମୀ ଆନନ୍ଦିତ ହେଉଛନ୍ତି ତାଙ୍କର ଆନନ୍ଦ ଦେଖିକି ସୌନକାଦି ଋଷିମାନେ ଆନନ୍ଦିତ ହେଉଛନ୍ତି ତାଙ୍କର ଆନନ୍ଦ ଦେଖିକି ଆମେ ମଧ୍ୟ ଆନନ୍ଦିତ ହେଉଛେ। ଏଇଭଳି ଭାବେ ଚାଲିଛି ଆନନ୍ଦାମ୍ବୋଧି ବର୍ଦ୍ଧନ ଆନନ୍ଦ ବଢ଼ି ଚାଲୁଛି କିନ୍ତୁ ସମୟ ବର୍ଦ୍ଧନ ହେଉନି ସମୟ ଲିମିଟେଡ୍ ସମୟ ଆମକୁ ବନ୍ଦ କରିଦେଉଛି। ଇତି ଅହୋ ଯାଦବ ନାମ ଅସ୍ମାକଂ ଭାଗ୍ୟ କିଛି ଭାଗ୍ୟ ଆମର ମଧ୍ୟ ସେଇଭଳି ଭାଗ୍ୟ ଆମେ ସେ ଭଗବାନଙ୍କର ଗୁଣକୁ ଗାନ କରୁଛେ ଶ୍ରବଣ କରୁଛେ ଏଇ ବଡ଼ ଭାଗ୍ୟ ଆମର ଇତିହାସ ଇତି ଏଇଭଳି ଭାବରେ କହୁଛନ୍ତି ବିଭୁ ସେ ବିଭୁ କହିଲେ ସବୁକିଛି କରିପାରିବେ ସିଏ ପ୍ରଭୁ ବା ବିଭୁ ସବୁକିଛି କରିପାରିବେ ହେ ସର୍ବ ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ସବୁକିଛି ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର। ତେଣୁ ବସୁଦେବସ୍ୟ ଯାଦବ ଶ୍ରେଷ୍ଠ ଯାଦବ କୂଳରେ ବସୁଦେବ ହେଉଛନ୍ତି ଶ୍ରେଷ୍ଠ ଯାଦବ ବସୁଦେବ ଶବ୍ଦର ଆଉ ଗୋଟେ ଅର୍ଥ ହେଉଛି ବସୁ କହିଲେ ଭକ୍ତି ବସୁ ଅର୍ଥ ହେଉଛି ଧନ ବସୁ ଅର୍ଥ ହେଉଛି ଧନ। ତେଣୁ ବସୁ ବସୁଦେବ କହିଲେ ବସୁଦେବ ଅର୍ଥ ବସୁ ହେଉଛି ଭକ୍ତି ଲକ୍ଷଣ ଧନ ଭକ୍ତିଟା ଗୋଟେ ଧନ ସବୁଠାରୁ ଶ୍ରେଷ୍ଠ ଧନ ହେଉଛି ଏଇଟା ନା ଆଉ ଭକ୍ତି ଆଉ ଆଉ କ'ଣ ଟଙ୍କା ପଇସା ହେଉଛି ଧନ ଦାସ କରି ବେତନ ମରେ ଦେହ ପ୍ରେମ ଧନ ପ୍ରଭୁ ମୋତେ ଆପଣଙ୍କ ଦାସ କରିଦିଅନ୍ତୁ ନା କେତେ ଟଙ୍କା ନେବୁ ମାସକୁ କେତେ ଟଙ୍କା ନେବୁ ନା ନା ମୋତେ ପ୍ରେମ ଧନ ଦିଅନ୍ତୁ ମୋର ଟଙ୍କା ଦରକାର ନାହିଁ। ଇଏ ହେଉଛି ପ୍ରେମ ଭକ୍ତି ହେଉଛି ପ୍ରେମ ଧନ ଲକ୍ଷଣ ବସୁ ନାମର ବସୁ ଅର୍ଥ ହେଉଛି ଯେଉଁ ଧନ ତାର ଅର୍ଥ ହେଉଛି ଭକ୍ତି ଲକ୍ଷଣ ଧନ ତେନ ଦିବ୍ୟତି ସେଇଥିରେ ଯିଏ ଜଜୁଲ୍ୟମାନ ହୁଏ ଦ୍ୟୋତତ ବସୁଦେବ ବସୁ ବା ଭକ୍ତି ରୂପ ଧନରେ ଯେଉଁ ଦ୍ୟୁତ ଦ୍ୟୁତି ବା ତାର କ'ଣ କାନ୍ତି ଇଏ ହେଉଛନ୍ତି ବସୁଦେବ ଶବ୍ଦର ଅର୍ଥ ହେଉଛି ଏଇଟା ପ୍ରତି ଶ୍ଳୋକେ ପ୍ରତ୍ୟକ୍ଷରେ ନାନା ଅର୍ଥ କହେ। ଏଇଭଳି ଭାବରେ ବିସ୍ତାର ଚାଲିଛି ଭଗବାନଙ୍କ ଦଶ ବିସ୍ତାର ଚାଲିଛି। ଜଣେ ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି ରାମାଦି ରୂପେଣ ଭଗବାନ ବହୁତ ଅବତାର ନେଇଛନ୍ତି ବର୍ତ୍ତମାନ କୃଷ୍ଣ ଅବତାର ସତ୍ୟ ପ୍ରଭୁ ଅଧ୍ୟ ବସୁଦେବ ଗୃହ ଅବତୀର୍ଣ୍ଣ କୃଷ୍ଣ ରୂପରେ ଅବତାର ନେଇଛନ୍ତି, ଆଗରୁ ରାମ ଆଦି ରୂପରେ ଅବତାର ନେଇଥିଲେ ଆପଣ, ତେଣୁ ସ ଏବ ତ୍ୱଂ ସର୍ବରକ୍ଷକ ନ କେବଳ ବେଦମାତ୍ର ରକ୍ଷକ, ବସୁଦେବ ଗୃହ ସବୁ ରକ୍ଷା କରିବେ ନା, ତେଣୁ ବେଦକୁ ରକ୍ଷା ପୂର୍ବରୁ କୁହାଗଲା, ବେଦପଥକୁ ସବୁ ବେଦପଥକୁ ଯେଉଁମାନେ ଅସୁରମାନେ ସେ ବେଦପଥକୁ ଭଙ୍ଗ କରିଦିଅନ୍ତି, କିନ୍ତୁ ବେଦପଥ ଭଙ୍ଗ ବେଦ ରକ୍ଷା କରିଦେଲେ ଆସିକି ଭଗବାନଙ୍କର ଅବତାର ହେଉଛନ୍ତି ବ୍ୟାସଦେବ, ସେ ବେଦକୁ ଶାସ୍ତ୍ର ରଚନା କଲେ, କିନ୍ତୁ ବେଦ ଖାଲି ରକ୍ଷା କରିଛୁ ତା ନୁହଁ, ତୁମେ ଔଷଧ ସବୁ ସବୁକିଛି ସର୍ବରକ୍ଷକ, ତେଣୁ ବସୁଦେବ ହେଉଛି ଶୁଦ୍ଧ ସତ୍ୟସ୍ତରର କଥା, ସତ୍ୱଗୁଣରେ ଜଣେ ପାଳନ କରିବ, ଭଗବାନ ବିଷ୍ଣୁ ପାଳନ କରୁଛନ୍ତି କହିଲେ ସେ ସତ୍ୟଗୁଣରେ ରହିଛନ୍ତି। ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି ଏବଂ ସର୍ବ ଅବତାର ସାଧାରଣ ପ୍ରୟୋଜନ ମୁକ୍ତ ଶ୍ରୀକୃଷ୍ଣ ଅବତାର ପ୍ରୟୋଜନ ମାୟ, ଆ ପୂର୍ବରୁ କୁହାଗଲା ନା ଆପଣ ସବୁ ବହୁତ ଅବତାର ଗ୍ରହଣ କରନ୍ତି ସବୁ ସବୁ କୁହାଯାଇଛି, ତେଣୁ ବିଭିନ୍ନ ଅବତାରମାନ ବିଷୟରେ କହିକିରି ବର୍ତ୍ତମାନ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କୃଷ୍ଣ ହେତୁ ଭଗବାନ ସ୍ୱୟଂ, ଏଭଳି ଭାବରେ ଅନେକ ଆଚାର୍ଯ୍ୟମାନେ ଅନେକ କଥା କହିଛନ୍ତି। ଆମର ସମୟ ହୋଇଗଲା, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଶ୍ରୀ ଗୋଭତ୍ତ କି ଗାଇ ଗୋପ୍ରମାନନ୍ଦେ ଚାଲିଥିଲା।